Prabhava.
ତାର ଏକମାତ୍ର ଲକ୍ଷ୍ୟ ହେଉଛି କିପରି ମାୟା କବଳରୁ
ଏବଂ ସମସ୍ତ ପ୍ରକାର ଭୌତିକ କର୍ମରୁ ମୁକ୍ତି ମିଳିବ। ମନୋଧର୍ମ ଜାତ ଜ୍ଞାନ ଓ ପୁଣ୍ୟକର୍ମ ଭୌତିକ ଜୀବନର ସମସ୍ୟାମାନଙ୍କର ସମାଧାନ କରିପାରି ନାହିଁ। ବ୍ୟକ୍ତି ଆତ୍ମତତ୍ତ୍ୱ ସମ୍ବନ୍ଧରେ ଜିଜ୍ଞାସା କରିବା ଉଚିତ। ଶ୍ରୀମଦ ଭଗବତା ଚତୁର୍ଦ୍ଧା ସନ୍ତୋଷ ରୂପରେ କହିଯାଇଛି ଯେ ଯଥେଯାଂଶି ସନ୍ଦୋହ ହୁଏ ଭସ୍ମସାର କୃତ୍ୟ ଗୁଣ ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାର କୃତ୍ୟ କଥା। ଅର୍ଥାତ୍ ହେ ଅର୍ଜୁନ, ଯେପରି ଜ୍ୱଳନ୍ତ ଅଗ୍ନି କାଷ୍ଠକୁ ପୋଡ଼ି ପାଉଁସ କରିଦିଏ, ଠିକ୍ ସେହିପରି ଜ୍ଞାନାଗ୍ନି ସମସ୍ତ ଭୌତିକ କର୍ମ ପ୍ରତିକ୍ରିୟାକୁ ଧ୍ୱଂସ କରିଦିଏ। ଯେପର୍ଯ୍ୟନ୍ତ ବ୍ୟକ୍ତି ଆତ୍ମା ଓ ଆତ୍ମକ୍ରିୟା ସମ୍ବନ୍ଧରେ କିଛି ଜାଣିନଥାଏ, ସେ ପର୍ଯ୍ୟନ୍ତ ସେ ଭୋଗବନ୍ଧନରେ ଅଛି ବୋଲି ବୁଝିବାକୁ ହେବ। ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ବତିଶ ଶ୍ଳୋକରେ ମଧ୍ୟ କୁହାଯାଇଛି ଯେ ନିୟର ବିନ୍ଦାକ୍ଷ ବିମୁକ୍ତ ମାନ ଦେୟ। ଅର୍ଥାତ୍ ଯେଉଁ ବ୍ୟକ୍ତିଙ୍କର ଭକ୍ତି ତତ୍ତ୍ୱ ସମ୍ବନ୍ଧରେ ଜ୍ଞାନ ନଥାଏ, ସେ ନିଜକୁ ମୁକ୍ତ ବୋଲି ଭାବିପାରନ୍ତି, କିନ୍ତୁ ପ୍ରକୃତ ପକ୍ଷେ ସେ ମୁକ୍ତ ନୁହନ୍ତି। ଆରୁ ପୃଚ୍ଛେନ ପରମ ପଦମ ତଥା ପ୍ରକୃତି ଅଧ ଅନାର୍ଥ ବିଷ୍ମୟ। ଅର୍ଥାତ୍ ଏହି ପ୍ରକାର ସାଧକ କ'ଣ ନିର୍ବିଶେଷ ବ୍ରହ୍ମ ପର୍ଯ୍ୟନ୍ତ ଯାଇପାରନ୍ତି, କିନ୍ତୁ ସେଠାରୁ ପୁଣି ସେମାନଙ୍କର ଏ ଭୌତିକ ସ୍ଥିତିକୁ ଅବଲୋକନ ଦିଏ, କାରଣ ସେମାନଙ୍କର ଭକ୍ତିତ୍ୱ ସମ୍ବନ୍ଧରେ ଜ୍ଞାନ ନଥାଏ। ଯେପର୍ଯ୍ୟନ୍ତ ବ୍ୟକ୍ତି କର୍ମ ଓ ଜ୍ଞାନ ପ୍ରତି ଆଗ୍ରହ ପ୍ରକାଶ କରିଥାଏ, ସେ ପର୍ଯ୍ୟନ୍ତ ସେ ଜନ୍ମ ମୃତ୍ୟୁ ଜରା ଓ ବ୍ୟାଧି ଜନିତ କ୍ଲେସ ଭୋଗ କରି ଚାଲିଥାଏ। କର୍ମୀମାନ ନିଶ୍ଚିତ ଭାବେ ଗୋଟିଏ 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 ଜଡ଼ ଶରୀର ପ୍ରାପ୍ତ ହୋଇ ଚାଲିଥାନ୍ତି। ଜ୍ଞାନୀମାନଙ୍କ ସମ୍ବନ୍ଧରେ ଏକଥା କରିପାରେ, ଯେପର୍ଯ୍ୟନ୍ତ ସେମାନେ ସର୍ବୋତ୍ତମ ତତ୍ତ୍ୱ ଅବଗତ ନ ହୋଇଥାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କୁ ଏ ଭୌତିକ ଜଗତକୁ ଫେରିବାକୁ ହୋଇଥାଏ। ଶ୍ରୀମଦ୍ ଭଗବତ୍ଗୀତା ସପ୍ତମ ଅଧ୍ୟାୟ ଉଣେଇଶ ଶ୍ଳୋକରେ କୁହାଯାଇଛି ବହୁନାମ ଜନମନ୍ତି ଜ୍ଞାନବାନ ନାମ ପ୍ରତିଯୋଗୀ। ଶେଷ କଥା ହେଉଛି ବାସୁଦେବ କୃଷ୍ଣ ସବୁକିଛି ଏକଥା ଜାଣିବାକୁ ଏବଂ ତାଙ୍କଠାରେ ପ୍ରପନ୍ନ ହେବାକୁ ହେବ। କର୍ମୀଗଣ ଏକଥା ଜାଣନ୍ତି ନାହିଁ, କିନ୍ତୁ ଯେଉଁ ଭକ୍ତ ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କ ସେବାରେ ନିଯୁକ୍ତ ଥାଆନ୍ତି ବା ଭଜନରେ ରତ ଥାଆନ୍ତି, ସେ କର୍ମ କ'ଣ ଓ ଜ୍ଞାନ କ'ଣ ଭଲ ଭାବରେ ଜାଣିଥାନ୍ତି। ସେଥିପାଇଁ ଏକ ଶୁଦ୍ଧ ଭକ୍ତ କର୍ମ ଓ ଜ୍ଞାନ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଅନ୍ୟାଭିଳାଷ୍ଟ ଶୂନ୍ୟମ୍ ଜ୍ଞାନ କର୍ମାଦି ଅନାବୃତମ୍। ଏହି ଏକ ପ୍ରକୃତ ଭକ୍ତଙ୍କୁ କର୍ମ ଓ ଜ୍ଞାନ ସ୍ପର୍ଶ କରିନଥାଏ, ଜୀବନରେ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥାଏ ଭଗବତ ସେବା। ଆଜିର ଏହି ପରିସ୍ଥିତିରେ ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃ ସୂର୍ଯ୍ୟଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଅଙ୍କୁଶପୁର କେନ୍ଦ୍ର ତରଫରୁ ଆଜିର ସ୍ୱାଗତ ଜଣାଉଛୁ। ଆଉ ଏହି ପବିତ୍ର ତିଥିରେ ପାଗ ଟିକେ ଗୁଳୁଗୁଳି ପାଗ ଥିବାରୁ ଭକ୍ତମାନଙ୍କ ସଂଖ୍ୟା କମିଯାଇଛି, କେତେ ପରେ ଆସିପାରନ୍ତି। ଯାହା ହଉ, ଇଏ ବହୁତ ଇଏ ଗୋଟେ ପୁଣ୍ୟ କାର୍ଯ୍ୟ, ଏ ଯେଉଁ କୁହାଯାଉଛି ପାପ ପୁଣ୍ୟର ଉର୍ଦ୍ଧ୍ୱରେ। ପାପ ପୁଣ୍ୟ ଅର୍ଥ ନୁହଁ ଯେ ଜଣେ ଭଗବାନ ଭକ୍ତ ହୋଇଗଲେ ସେ ପାପ କାର୍ଯ୍ୟ ବା ପୁଣ୍ୟ କାର୍ଯ୍ୟ ବିଷୟରେ ଜାଣିନଥାନ୍ତି। କୁହାଯାଇଛି ଭାଗବତରେ ଯେ ଯେଉଁମାନେ ସୁଭଦ୍ର ସିଂହ କହୁଛନ୍ତି, ଯେଉଁମାନେ ତୀର୍ଥନ ଶତାନ ବ୍ରହ୍ମସୁଖାନୁଗତ୍ୟା ଦାସ୍ୟଗତାନ ହୃଦୟବୃତ୍ତେନ ମାୟାଶ୍ରିତାନାମ ହୃଦାରକେଣ ସାକମ ବିଜହୁ ଉତପୁଣ୍ୟ ପୁଣ୍ୟା। ଯେଉଁମାନେ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରିଛନ୍ତି ସେମାନେ ଅନେକ ପୁଣ୍ୟ କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ କି ସେମାନେ ଆଜି ଏହି ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରିଛନ୍ତି, ସୁଭଦ୍ର କୃଷ୍ଣ ଦର୍ଶନ କରୁଛନ୍ତି। ଯଦିଓ ଭଗବାନଙ୍କ ଲୀଳା ସେତେବେଳେ ଶେଷ ହୋଇଯାଇଛି, କିନ୍ତୁ ଭଗବାନଙ୍କ ଲୀଳା ସବୁଠି ଚାଲିଛି। ଯେମିତି ସୂର୍ଯ୍ୟ ବର୍ତ୍ତମାନ 12 ବର୍ତ୍ତମାନ ଆମର 11:50 ହବ, କେଉଁଠି ସକାଳ ହୋଇଥିବ, କେଉଁଠି ସୂର୍ଯ୍ୟ ଉଦୟ ହେଉଥିବ, କେଉଁଠି ରାତି ହୋଇଯାଇଥିବ, ଏଇଭଳି ଭାବରେ ସୂର୍ଯ୍ୟଙ୍କର ଉଦୟ ସବୁବେଳେ ରହିଛି। ସେଭଳି ଭାବରେ ଭଗବାନଙ୍କ ଲୀଳା ସବୁଠି ଚାଲିଛି, ତେଣୁ ଭଗବାନଙ୍କ ଲୀଳାକୁ ସେ ଦର୍ଶନ କରୁଛନ୍ତି। ସୁଖଦେବ ସିଂହ ସେ ପରିକ୍ଷିତ ମାନଙ୍କୁ କହୁଛନ୍ତି ଯେ ଇଥାନ ଶତାନ ବ୍ରହ୍ମସୁପାନ ଭୃତ୍ୟା, ଏମାନେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କୁ ଶତାନ ବୋଲି କହିଛନ୍ତି। ସେମାନେ ଯେଉଁମାନେ ବ୍ରହ୍ମ ଜ୍ଞାନ ମାଧ୍ୟମରେ ଭଗବାନଙ୍କର ଆରାଧନା କରନ୍ତି, ସେମାନେ ଯେତେବେଳେ ଭଗବାନ ଦର୍ଶନ କରନ୍ତି ତାକୁ ବ୍ରହ୍ମସୁପାନ ଭୃତ୍ୟା ଆସେ, ବ୍ରହ୍ମସୁଖ ସେମାନେ ପ୍ରାପ୍ତ ହୁଅନ୍ତି। ଏହି କୃଷ୍ଣ ହେଉଛନ୍ତି, ତାଙ୍କ ପାଖରେ ବ୍ରହ୍ମ ରହିଛି, ତାଙ୍କ ପାଖରେ ପରମାତ୍ମା ରହିଛନ୍ତି। ଯେଉଁମାନେ ଜ୍ଞାନୀ ସେମାନେ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରନ୍ତି ସେମାନେ ବ୍ରହ୍ମସୁଖାନୁଭୂତି ପ୍ରାପ୍ତ ହୁଅନ୍ତି, ବ୍ରହ୍ମସୁଖ ପ୍ରାପ୍ତ ହୁଅନ୍ତି। ଏବଂ ଦାସ୍ୟବତାନ ପରଦୈବତେନ, ଯେଉଁମାନେ ଭଗବାନଙ୍କ ସହିତ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ହୋଇଯାଇଛନ୍ତି, ଦାସ୍ୟ ଭକ୍ତ ଯେଉଁମାନେ ଭଗବାନଙ୍କର, ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖନ୍ତି ସେମାନେ ଜାଣନ୍ତି ଇଏ ହେଉଛି ଆମର ଶ୍ରେଷ୍ଠ ଦେବତା ପରଦୈବ ଦେଇନ। ସାଧାରଣ ଲୋକମାନେ ଯେଉଁମାନେ ମାୟାର ଇନ୍ଦ୍ରିୟ ଅସୁରମାନେ କଂସ ଇତ୍ୟାଦି ଏମାନେ ସବୁ ମାୟାର ବଶବର୍ତ୍ତ ହୋଇକି ରହିଛନ୍ତି। ମାୟାର ଯେଉଁ ତ୍ରିଗୁଣ ରହିଛି ସତ୍ୟରାଜତମ ତ୍ରିଗୁଣ, ତ୍ରିଗୁଣର ଅଧୀନରେ ସେମାନେ ରହିଛନ୍ତି। ତେଣୁ ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖନ୍ତି ସେମାନେ କ'ଣ ଭାବନ୍ତି ନା ମାୟା ସୀତାନାମ ନରଦାର କେୟ ଏ ଆମ ଭଳି ଜଣେ ମଣିଷ ଏବେ ଜାଣନ୍ତି ମାଙ୍ଗ ମୂଢ଼ା ମାନସୀ ତନୁମାସୀ ଭଗବତ ଗୀତାନ ମଧ୍ୟ ମଧ୍ୟ ଭଗବାନ ସୀତା କହିଛନ୍ତି। ସାଧାରଣ ଲୋକ କୃଷ୍ଣଙ୍କୁ ଦେଖିଲେ ବା କୃଷ୍ଣଙ୍କ ବିଷୟରେ ଶୁଣିଲେ ସେମାନେ ଭାବନ୍ତି ଏ ଆମ ଭଳି ଜଣେ ମାୟା ସୀତାନାମ ନରଦାର କେୟ ଶାଗୁଣ ବିଜୟୁ ଉତପୂର୍ଣ୍ଣ ପୂଜା। ବର୍ତ୍ତମାନ ଯେଉଁମାନେ ଭଗବାନଙ୍କ ସହିତ ଲୀଳା କରୁଛନ୍ତି ଏମାନେ ଅନେକ ପୁଣ୍ୟ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ କି ଏମାନେ ଏଠି ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରିଛନ୍ତି। ଭଗବାନଙ୍କ ସଖ୍ୟ ଭାବରେ ଭଗବାନଙ୍କ ସଖା ଭଗବାନ ବନ୍ଧୁ ବନ୍ଧୁ ଭାବରେ ଭଗବାନଙ୍କ ସହିତ ଲୀଳା କରୁଛନ୍ତି। କିଏ ଭଗବାନଙ୍କ କାନ୍ଦରେ ଚଢ଼ିଯାଉଛନ୍ତି, କାହିଁକି ଭଗବାନ କାନ୍ଦରେ ବାହାରେ ଗ୍ରହଣ କରିକିରି ଯାଉଛନ୍ତି, ଖେଳରେ ଭଗବାନ ହାରିଯାଉଛନ୍ତି ସଖାମାନଙ୍କ ପାଖରେ। ଏଇଭଳି ଭାବରେ ଭଗବାନଙ୍କ ସହିତ ଅନେକ ଲୀଳା କରିଛନ୍ତି। ତେଣୁ ଏଇ ଯେଉଁ ଆଜିର ଏଇ ଏକାଦଶୀ ତିଥି ଇଏ ହେଉଛି ଶାସ୍ତ୍ର ସମ୍ମତ। ଆଜିର ଯେଉଁ ଉପବାସ ଉପବାସ ଯେଉଁମାନେ ଉପବାସ କରିପାରୁନାହାନ୍ତି ତାଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି, କିନ୍ତୁ ଯେଉଁମାନେ ଉପବାସ କରିପାରୁଛନ୍ତି ଶାସ୍ତ୍ର ସମ୍ମତ। ଇଏ ଗୋଟେ ତପସ୍ୟା, କାୟିକ ତପସ୍ୟା। ଏଇଟା ତିନି ପ୍ରକାର ତପସ୍ୟା ଅଛି, ଶାରୀରିକ ବାଚିକ ଏବଂ ମାନସିକ। ତେଣୁ ଇଏ ହେଉଛି ଶାରୀରିକ ତପସ୍ୟା, ଭଗବାନ ପାଇଁ ଭଗବାନଙ୍କ ଦେଶରେ କିଛି ତ୍ୟାଗ କରିବା ଇଏ ହେଉଛି ତପସ୍ୟା। ତେଣୁ ଆଜିର ଏକା ସମୁଦ୍ରେ ସବୁଦିନ ଖାଦ୍ୟ ଗ୍ରହଣ କରୁଛନ୍ତି, କେତେ ପ୍ରକାର ଖାଦ୍ୟ ଖାଉନଥିବା ଲୋକମାନେ, କିନ୍ତୁ ଯେଉଁମାନେ ଭଗବାନଙ୍କ ଦେଶରେ କିଛି ତ୍ୟାଗ କରିଛନ୍ତି, କିଛି ଖାଦ୍ୟ ତ୍ୟାଗ କରିଛନ୍ତି, ନିଜର ଯେଉଁ କଷ୍ଟ ପ୍ରଦାନ କରୁଛନ୍ତି ସେ ଶାରୀରିକ କଷ୍ଟ ଦେଉଛନ୍ତି, ତେଣୁ ଆଦରେ ଭଗବାନ ସନ୍ତୁଷ୍ଟ। ତପ ଦିବ୍ୟମ ଏଥିରେ ଶବ୍ଦ କହିବେ, ତପ ଦିବ୍ୟମ ପୁତ୍ର କାଧୀନ ସପ୍ତମ ଶୁଦ୍ଧି ପ୍ରଥମ ଶବ୍ଦରେ କଥା କହୁଛନ୍ତି ଋଷବ୍ଦେ। ତେଣୁ ମୋର କହିବାର ଉଦ୍ଦେଶ୍ୟ ଥିଲା ଯଦି ଆପଣମାନେ ଯେଉଁମାନେ ଆଜି ଏକାଦଶୀ ପାଳନ କରୁଛନ୍ତି ସେମାନେ ନିଶ୍ଚିନ୍ତ ଭାବରେ ଭଗବାନଙ୍କର କୃପା ପ୍ରାପ୍ତ ହେବେ। ତେଣୁ ଏଇ ଯେଉଁ ଆମେ ଭାଗବତର ଅନ୍ତତ ପକ୍ଷେ ଯେଉଁମାନେ ସବୁଦିନ ଆସିପାରୁ ନାହାନ୍ତି, ଅନ୍ତତ ପକ୍ଷେ ଦୁଇଟି ଏକାଦଶୀ ତିଥି ଯେଉଁ ରହିଛି ମାସକରେ ଦୁଇ ଦିନ ସେମାନେ ଆସିକି ମନ୍ଦିରରେ ଆସୁଛନ୍ତି, ସେମାନେ ଭାଗବତ କଥା ଶ୍ରବଣ କରୁଛନ୍ତି। ତେଣୁ ଯେଉଁମାନେ ଡେଲି ଆଟେଣ୍ଡ କରୁଛନ୍ତି ଭାଗବତ ମନ୍ଦିର ପ୍ରୋଗ୍ରାମ ଯେଉଁ ରହିଛି ସେଦିନ ସବୁ ନିତ୍ୟମ ଭାଗବତ ସେବୟା ଆମ ଶାସ୍ତ୍ରରେ କୁହାଯାଇଛି। ଏ ଭାଗବତଙ୍କୁ ଆମେ ଯେଉଁ ଅଧ୍ୟୟନ କରୁଛେ ବା ଶ୍ରବଣ କରୁଛେ ବା କୀର୍ତ୍ତନ କରୁଛେ ଇଏ ହେଉଛି ଭାଗବତ ସେବା, ଭଗବାନଙ୍କ ସେବା ହେଉଛି, ଭାଗବତ ଗ୍ରନ୍ଥର ସେବା ହେଉଛି ନିତ୍ୟମ ଭାଗବତ ସେବୟା। ଆମର କୁହାଯାଇଛି ପ୍ରତିଦିନ ଭାଗବତ ସେବା କରିବା କଥା, ବା ଭାଗବତ ଅଧ୍ୟୟନ କରିବା କଥା, ବା ଶ୍ରବଣ କରିବା କଥା, ବା କୀର୍ତ୍ତନ କରିବା କଥା। ଯେମିତି ଆମେ ପ୍ରତିଦିନ ଖାଦ୍ୟ ଗ୍ରହଣ କରୁଛେ, ସ୍ନାନ କରୁଛେ, ଆମର ଶାରୀରିକ ଆବଶ୍ୟକତା ଯେମିତି ରହିଛି ସେଭଳି ଇଏ ହେଉଛି ଆତ୍ମାର ଆହାର। ଲୋକମାନେ ଆଜି ଏହି ଶ୍ଳୋକରେ ଏକଥା ଆମେ କହିବା ଯେ ଯେଉଁମାନେ ଅନ୍ତତଃ ପକ୍ଷେ ସପ୍ତାହରେ ମାସକରେ ଦୁଇ ଦିନ ଆସୁଛନ୍ତି ଗୋଟେ ପକ୍ଷରେ ବା ଗୋଟେ ଫୋର୍ଟନାଇଟ୍ କୁହାଯାଉଛି ଗୋଟେ ପକ୍ଷରେ ଥରେ ଆସୁଛନ୍ତି ସେମାନେ, ସେମାନେ କିଛି କିଛି ଭାଗବତ ଶ୍ରବଣ କରୁଛନ୍ତି। ତେଣୁ ଇଏ ଭାଗବତ ପଞ୍ଚମ ସ୍କନ୍ଦ ଭାଗବତ ଯେଉଁ ରହିଛି ଏହାକୁ ଭଗବାନଙ୍କର ନାଭି ପ୍ରଦେଶ ସହିତ ତୁଳନା କରାଯାଇଛି। ପଦ୍ମପୁରାଣରେ ଏଇ ଯେଉଁ ଭାଗବତ ମହାତ୍ମା ବର୍ଣ୍ଣନା କରାଯାଇଛି ଇଏ ହେଉଛି ଭଗବାନଙ୍କର ନାଭି ପଦ୍ମ ସହିତ ତୁଳନା କରାଯାଇଛି। ଶ୍ରୀମଦ୍ ଭାଗବତ ହେଉଛନ୍ତି ଭଗବାନଙ୍କର ଅଙ୍ଗ ସ୍ୱରୂପ, ଭଗବାନଙ୍କର ବାଣମୟ ମୂର୍ତ୍ତି ହେଉଛି ଶ୍ରୀମଦ୍ ଭାଗବତ। ତେଣୁ ପଞ୍ଚମ ସ୍କନ୍ଧ ଆମେ ପ୍ରଥମ ସ୍କନ୍ଧରୁ ଯେଉଁମାନେ ଅଧ୍ୟୟନ କରୁଛନ୍ତି ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଏ ଦୁଇଟି ସ୍କନ୍ଧ ହେଉଛି ଭଗବାନଙ୍କର ପାଦପଦ୍ମ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏ ଦୁଇଟି ସ୍କନ୍ଧ ଭଗବାନଙ୍କର ଜଘନ ପ୍ରଦେଶ ବା ଜଙ୍ଗ ସହିତ ତୁଳନା କରାଯାଇଛି। ଏବଂ ଏଇ ପଞ୍ଚମ ସ୍କନ୍ଧ ଯେଉଁ ଆମେ ପାଠ କରୁଛେ ଇଏ ହେଉଛି ଭଗବାନଙ୍କର ନାଭି। ଏଥିରେ ଯେଉଁ ଭାଗବତଙ୍କର ଦଶଟି ବିଷୟ ବର୍ଣ୍ଣନା କରାଯାଇଛି ବା ଅତ୍ର ସର୍ବ ବିସର୍ଗ ସ୍ଥାନ ପୋଷଣ ମୁତୟ ମନ୍ନତର ଇଶାନ କଥା ନିରୋଧ ମୁକ୍ତିର ଆଶ୍ରୟ ଏହି ଦଶଟି ବିଷୟରେ ଭାଗବତଙ୍କର ବର୍ଣ୍ଣନା କରାଯାଇଛି।
ସମସ୍ତ ଜ୍ଞାନ ଭାଗବତରେ ରହିଛି। ତେଣୁ ପଞ୍ଚମ ସ୍କନ୍ଧରେ ସ୍ଥାନ କେଉଁଠି କ'ଣ ସବୁ ଅଛି, ଅଧିକାଂଶ ଲୋକ ଯେଉଁମାନେ ଶାସ୍ତ୍ର ପ୍ରତି ଅଧ୍ୟୟନ କରୁଛନ୍ତି ସେମାନେ ଜାଣିପାରୁନାହାନ୍ତି ଯେ ସୂର୍ଯ୍ୟ ଯେଉଁ ରହିଛି ସେଠି ଜୀବନ ଅଛି ବୋଲି। ସେମାନେ ଭାବନ୍ତି ସୂର୍ଯ୍ୟ ମାନେ ଅଗ୍ନି ଜ୍ୱଳନ୍ତ ପିଣ୍ଡ, ସେଠି କି ଜୀବନ ରହିପାରିବ ନାହିଁ, କିନ୍ତୁ ସୂର୍ଯ୍ୟରେ ମଧ୍ୟ ଜୀବନ ଅଛନ୍ତି। ଭଗବତ ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି ଇମାନ ବିରସତି ଯୋଗମ ପ୍ରତ୍ୟବାନ ଅବ୍ୟାନ ବ୍ୟବସାୟ, ସୂର୍ଯ୍ୟ ଦେବତା ବ୍ୟବସାୟ, ସେଠି ଜୀବନ ଅଛନ୍ତି ବହୁତ ସାରା। ଏଇ ପଞ୍ଚମସ୍କନ୍ଧରେ ବର୍ଣ୍ଣନା କରାଯିବ, ସୂର୍ଯ୍ୟ ମଣ୍ଡଳ ବିଷୟରେ ବର୍ଣ୍ଣନା କରାଯିବ, କେମିତି ସୂର୍ଯ୍ୟ ତାଙ୍କର ରଥରେ ବସି ଯାଉଛନ୍ତି, ପ୍ରଦକ୍ଷିଣା କରୁଛନ୍ତି, ତାଙ୍କର ଯେଉଁ ଚକ୍ର ରହିଛି ଏଇ ଚକ୍ରରେ ସେ କାଳ ଚକ୍ର ବୋଲି କୁହାଯାଉଛି। ଯଚକ୍ଷୁରେ ସେ ସବିତା ସକଳ ବ୍ରହ୍ମଣା ରାଜା ସମସ୍ତ ସୁରମତି ରସେଶ ପିଜା ଦଶ୍ୟା ବ୍ରହ୍ମତି ସମୃତ କାଳଚକ୍ର ଗୋବିନ୍ଦ ମହାଦେବ କାଳଚକ୍ର। ଏଇ ଚକ୍ରରେ ସୂର୍ଯ୍ୟ ଦେବତା ପରିକ୍ରମା କରୁଛନ୍ତି, ତାଙ୍କୁ ବିଭିନ୍ନ ନର୍ତ୍ତକୀମାନେ ନୃତ୍ୟ କରୁଛନ୍ତି, ବିଭିନ୍ନ ମନୁଷ୍ୟମାନେ ବେଦ ଅଧ୍ୟୟନ କରୁଛନ୍ତି, ଅସୁରମାନେ ସେ ବର୍ଷକୁ ରଥକୁ ଟାଣ କରୁଛନ୍ତି। ଏଇଭଳି ଭାବରେ ସବୁ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ କେଉଁଠି ବୈଜ୍ଞାନିକମାନଙ୍କ ମତରେ ଆଉ ପୃଥିବୀ ଛାଡ଼ିଦେଲେ ଆଉ କେଉଁଠି ଜୀବନ ନାହିଁ, କିନ୍ତୁ ସବୁଠି ଜୀବନ ଅଛି, ସୂର୍ଯ୍ୟ ଲୋକରେ ମଧ୍ୟ ଜୀବନ ଅଛନ୍ତି, ବ୍ରହ୍ମ ଲୋକ ପର୍ଯ୍ୟନ୍ତ ରହିଛନ୍ତି, ବିଭିନ୍ନ ଜୀବ ସବୁ ଅଛନ୍ତି, ଯେଉଁମାନେ ଉର୍ଦ୍ଧ୍ୱ ଅଛନ୍ତି ସତ୍ୟସ୍ଥା, ଯେଉଁମାନେ ସତ୍ୟଗୁଣ ରହିବେ ସେମାନେ ଉର୍ଦ୍ଧ୍ୱ ଲୋକକୁ ଯିବେ, ପୃଥିବୀ ଲୋକ ଆଗରେ ଭୂବ ଲୋକ ଆଗରେ ସ୍ୱର୍ଗ ଲୋକ ମହତ ଲୋକ ତାପରେ ଜନଲୋକ ତାପରେ ତପ ଲୋକ, ଅନ୍ତିମ ଲୋକ ହେଉଛି ବ୍ରହ୍ମ ଲୋକ, ଯେଉଁଠି ବ୍ରହ୍ମା ରହୁଛନ୍ତି, ତାଙ୍କର ପୁତ୍ରମାନେ ସବୁ ରହୁଛନ୍ତି, ଅତ୍ରି ମରିଚି ଅଙ୍ଗିରସ କୁଳସ୍ଥ କୁଳ ପ୍ରଥୁ ଏମାନେ ସବୁ ତାଙ୍କର ପୁତ୍ର ବ୍ରହ୍ମାଙ୍କର। ତେଣୁ ଏଇଭଳି ଭାବରେ ସମସ୍ତ ଲୋକରେ ଜୀବନ ରହିଛନ୍ତି, କିନ୍ତୁ ଯେଉଁମାନଙ୍କର ପ୍ରକୃତ ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି ସେମାନେ ଭାବୁଛନ୍ତି ପୃଥିବୀ ଛଡ଼ା ଆମେ କେଉଁଠି ଜୀବନ ନାହିଁ। ତେଣୁ ଏଇ ପଞ୍ଚମ ସ୍କନ୍ଧ ହେଉଛି ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଏଇ ପଞ୍ଚମ ସ୍କନ୍ଧ ଭାଗବତ ପାଠ କରିବେ ସେମାନେ ଜାଣିପାରିବେ କେଉଁଠି କ'ଣ ସବୁ ରହିଛନ୍ତି ସ୍ଥାନ, ଭଗବାନ ପାଖରେ କେଉଁଠି ସବୁ ନିର୍ଦ୍ଦେଶ ଦେଇଛନ୍ତି କେଉଁଠି ରହିବା ପାଇଁ ଉପଯୁକ୍ତ, ଯେମିତି ମନୁଷ୍ୟମାନେ ପୃଥିବୀ ପୃଷ୍ଠରେ ରହିବା ପାଇଁ ଉପଯୁକ୍ତ, ଦେବତାମାନେ ସ୍ୱର୍ଗଲୋକରେ ରହିବା ପାଇଁ ଉପଯୁକ୍ତ, ଅସୁରମାନେ ତାଙ୍କ ଅସୁର ଲୋକରେ ରହିବା ପାଇଁ ଉପଯୁକ୍ତ, ତେଣୁ ନିଜ ଲୋକ ସବୁ ରହିଛି ଅସୁରମାନଙ୍କର ସ୍ଥାନ ସବୁ ରହିଛି ସେଠି, ବଳି ମହାରାଜ ଏ ଯେଉଁ ପୃଥିବୀ ତା ତଳେ ରହିଛି ଅତଳ, ତା ତଳେ ହେଉଛି ସୁତଳ, ସୁତଳ ଲୋକରେ ବଳି ମହାରାଜ ରହିଛନ୍ତି। ବଳି ମହାରାଜ ଯଦିଓ ଜଣେ ଅସୁର କିନ୍ତୁ ସେ ଭଗବାନଙ୍କ ଭକ୍ତ, ଭଗବାନ ତାଙ୍କୁ ସେ ସ୍ଥାନ ଦେଇଛନ୍ତି ସୁତଳ ଲୋକ। ତେଣୁ ଏଇସବୁ ସ୍ଥାନ ବିଷୟରେ ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ 1969 ମସିହାରେ ଯେତେବେଳେ ବୈଜ୍ଞାନିକମାନେ ସବୁ ଚନ୍ଦ୍ରକୁ ପଠାଉଥିଲେ, ସାଟେଲାଇଟ୍ ପଠାଉଥିଲେ, ସେ ସମୟରେ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଥିଲେ, ଆମେରିକାରେ କି ଇଂଲଣ୍ଡରେ ପାଶ୍ଚାତ୍ୟ ଜଗତରେ ଥିଲେ, ତାଙ୍କୁ ପ୍ରଶ୍ନ ପଚାରିଥିଲେ କିଏ ନ୍ୟୁଜ୍ ପେପର୍ମାନେ ସେମାନେ ପଚାରିଥିଲେ ଯେ ଏଇ ଯେଉଁ ବୈଜ୍ଞାନିକମାନେ ଚନ୍ଦ୍ରକୁ ଯାଉଛନ୍ତି ସେ କେତେ ଦିନ ସକ୍ସେସଫୁଲ୍ ହେବେ, ତେଣୁ ପ୍ରଭୁପାଦ ମହାରାଜ କହିଲେ ସେମାନେ ସକ୍ସେସଫୁଲ୍ ହୋଇପାରିବେ ନାହିଁ, ସେମାନେ ସଫଳ ପ୍ରାପ୍ତ ହୋଇପାରିବେ ନାହିଁ। ଚନ୍ଦ୍ରଲୋକକୁ ଯିବା ପାଇଁ ରହିଛି ନିର୍ଦ୍ଦିଷ୍ଟ ଉପାୟ ରହିଛି, ଉର୍ଦ୍ଧ୍ୱ ଗଛନ୍ତି ସତ୍ୟସ୍ଥା, ଆମେ ନିଜେ ଯେତେ ବୁଦ୍ଧି ଆମର ଥିଲେ ମଧ୍ୟ ଯେତେ ଆମେ ବୈଜ୍ଞାନିକ ଉନ୍ନତି କଲେ ମଧ୍ୟ ଆମେ ନିଜ ଯାନ ଗୋଟେ ତିଆରି କରିକିରି ଚନ୍ଦ୍ରଲୋକକୁ ଯାଇପାରିବା ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଚନ୍ଦ୍ରଲୋକରେ ଯେଉଁ ବୈଜ୍ଞାନିକମାନେ କହୁଛନ୍ତି ଚନ୍ଦ୍ରଲୋକ ଯାଇଛନ୍ତି, ଆଜିକାଲି ବର୍ତ୍ତମାନ ବୈଜ୍ଞାନିକମାନେ କହୁଛନ୍ତି ଯେ ପ୍ରକୃତରେ ସେମାନେ ଯାଇନଥିଲେ, ଚନ୍ଦ୍ରଲୋକ ଯାଇନଥିଲେ, ଚନ୍ଦ୍ରଲୋକ ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଛନ୍ତି କୃଷ୍ଣାମି 64 ସର୍ବା ସମଭୂତ ରସାତ୍ମକ, ଯେଉଁ ଚନ୍ଦ୍ରର ଯେଉଁ କିରଣ ପଡ଼ିକିରି ଏ ଯେଉଁ ଉଦ୍ଭିଦ ବା ଗଛଲତା ଇତ୍ୟାଦି ତାଙ୍କର ସବୁ ଫଳ ପୁଷ୍ପ ସବୁ ଦେଉଛନ୍ତି, ସେଇ ଚନ୍ଦ୍ର କିରଣରେ ସେଇଟା ତାଙ୍କୁ ତୁଷ୍ଟ ହେଉଛନ୍ତି ବର୍ଣ୍ଣନା କରାଯାଇଛି। ଯାହାର କିରଣରେ ଏସବୁ ଫଳ ଫୁଲ ସବୁ ହେଇପାରୁଛି ସେ ଲୋକର କେମିତି କିଛି ଘାସ ପିଟି ରହିବାର କେମିତି। ତେଣୁ ଏସବୁ ବୈଜ୍ଞାନିକମାନେ ମନ କଳ୍ପନା ସବୁ ବିଭିନ୍ନ ପ୍ରକାର, ତେଣୁ ଭାଗବତ ପଞ୍ଚମ ସ୍କନ୍ଧ ଯେଉଁମାନେ ପାଠ କରିବେ ସେମାନେ ଜାଣିପାରିବେ କେଉଁଠି କ'ଣ ସ୍ଥାନ ସବୁ ରହିଛି, ଭଗବାନଙ୍କର ବିଶାଳ ସୃଷ୍ଟି ଯେଉଁ ରହିଛି ବିଶାଳ ସୃଷ୍ଟିରେ କିଭଳି ଭାବରେ ସବୁ ଜୀବ ସବୁ ଅଛନ୍ତି, କିଭଳି ଭାବରେ ସବୁ ସ୍ଥାନ ରହିଛି, ସେ ବର୍ଣ୍ଣନା କରାଯାଇଛି। ଏବଂ ଅନ୍ତିମରେ ଯେଉଁ 26 ଅଧ୍ୟାୟ ରହିଛି ପଞ୍ଚମ ସ୍କନ୍ଧର, ଏଠି ମଧ୍ୟ ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଲୋକମାନେ କହନ୍ତି ନର୍କରେ କିଛି ନାହିଁ, ଏସବୁ କଳ୍ପନା, କିନ୍ତୁ 28 ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତ ପଞ୍ଚମ ସ୍କନ୍ଧ 26 ଅଧ୍ୟାୟ। ଏ ନମୁନା ଦିଆଯାଇଛି, ଆହୁରି ଅନେକ ନର୍କ ରହିଛି। ଏସବୁ ଲୋକ ଯେଉଁ ଆମର ରହିଛି, ଅତଳ, ଭୂତଳ, ସୁତଳ, ତଳାତଳ, ରସାତଳ, ମହିତଳ, ପାତାଳ, ଆ ତଳେ ସେ ସବୁ ରହିଛି ନର୍କ ଲୋକ ସବୁ ରହିଛି। ଏବଂ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡକୁ ଅନନ୍ତଦେବ ତାଙ୍କର ଯେଉଁ 1000 ଫଣା ରହିଛି, ଗୋଟେ ଫଣାରେ ଏ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ରହିଛି। 400 କୋଟି ମାଇଲ ଆର ଯେଉଁ ରହିଛି ବିସ୍ତାର, ଭଗବାନଙ୍କର ଫଣାରେ, ଗୋଟିଏ ଫଣାରେ ସୋରିଷ ଭଳି ରହିଛନ୍ତି। ତେଣୁ ଆମେ ଚିନ୍ତା କରିପାରିବାନି ସେ ଜିନିଷ, କିନ୍ତୁ ଭାଗବତ ପଞ୍ଚମ ସ୍କନ୍ଧ ଯେଉଁମାନେ ଅଧ୍ୟୟନ କରିବେ ସେମାନେ ଏହିଭଳି ଭାବରେ ସମସ୍ତ ସ୍ଥାନ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିବେ। ତେଣୁ ଏ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଚତୁର୍ଥ ସ୍କନ୍ଧରେ ଧ୍ରୁବ ମହାରାଜ ବିଷୟରେ ବର୍ଣ୍ଣନା କରାଯାଇଛି। ଏମାନେ ହେଉଛନ୍ତି ଉତ୍ତାନପାଦଙ୍କର ପୁତ୍ର। ଉତ୍ତାନପାଦ ଏବଂ ପ୍ରିୟବ୍ରତ ଇଏ ହେଉଛନ୍ତି ସ୍ୱାଙ୍ଗୁ ମନୁ, ଯେ ପ୍ରଥମ ମନୁ। ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି ଏବଂ ସେଇ ମନୁଙ୍କର ସମୟ, ତାଙ୍କର ଆୟୁଷ କେତେ ନା 71 ଦିବ୍ୟ ଯୁଗ, ଅନେକ କୋଟି କୋଟି ବର୍ଷ ଆମେ ଚିନ୍ତା କରିପାରିବା। ତେଣୁ ପ୍ରଥମ ମନୁ ଯେ ସ୍ୱାଙ୍ଗୁ ମନୁ ଭାଗବତ ମନେକରେ, ସେ ହେଉଛନ୍ତି ସ୍ୱାଙ୍ଗୁ ମନୁ ଏବଂ ତାଙ୍କର ପତ୍ନୀ ହେଉଛନ୍ତି ସତରୂପା, ଇଏ ହେଉଛନ୍ତି ଭଗବାନଙ୍କ ବିଭୂତି। ଭାଗବତ ବିକାଶ କେନ୍ଦ୍ରରେ ଭଗବାନ କହିଛନ୍ତି, ନିଜେ ଉଦ୍ଧବକୁ କହିଛନ୍ତି। ତେଣୁ ଏ ଯେଉଁ ସ୍ୱାଙ୍ଗୁମାନଙ୍କର 2 ପୁତ୍ର ଏବଂ 3 କନ୍ୟା, ତାଙ୍କ ବିଷୟରେ ପ୍ରାୟ ସବୁ ଭାଗବତର ଅଧିକାଂଶ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ଦେବହୂତି, ତାଙ୍କର ଦେବହୂତି କନ୍ୟାଙ୍କ ବିଷୟରେ ଭାଗବତର 3ୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କୁ ବିବାହ ଦେଲେ କର୍ଦ୍ଦମୁନି ବିବାହ ଦେଲେ ସ୍ୱାଙ୍ଗୁମାନ, ଏବଂ ତାଙ୍କର ଭଗବାନ ସ୍ୱୟଂ ତାଙ୍କ ପୁତ୍ର ରୂପରେ ଆସିଛନ୍ତି କପିଳଦେବ, ଯିଏକି ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରିଛନ୍ତି। ଭଗବତ ଗୀତା 2ୟ ଅଧ୍ୟାୟରେ ଯେଉଁ ସାଂଖ୍ୟ ଯୋଗ ବିଷୟରେ ଭଗବାନ କହିଛନ୍ତି, ତାକୁ ବିସ୍ତାର ଭାବରେ ଭାଗବତମର 3ୟ ସ୍କନ୍ଧରେ 25 ରୁ 33 ଏଇ 8-9 ଅଧ୍ୟାୟରେ କପିଳଦେବ ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରିଛନ୍ତି। ବିଶେଷ ଭାବରେ 28 ଅଧ୍ୟାୟରେ ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରିଛନ୍ତି। ଏବଂ ତାଙ୍କର ଆଉ ଜଣେ ପୁତ୍ରୀ, ସେ ହେଉଛନ୍ତି ଆକୃତି ଏବଂ ପ୍ରସୂତି। ଆକୃତି ବିବାହ ହେଲେ ରୁଚି, ପ୍ରସୂତି ବିବାହ ହେଉଛନ୍ତି ଦକ୍ଷ ବିବାହ କରିଛନ୍ତି। ଏ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏବଂ ତାଙ୍କର ପୁତ୍ର ହେଉଛନ୍ତି ଉତ୍ତାନପାଦ ଏବଂ ଆଉ ଜଣେ ପୁତ୍ର ହେଉଛନ୍ତି ପ୍ରିୟବ୍ରତ। ତେଣୁ ଉତ୍ତାନପାଦ ବିଷୟରେ 4ୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଉତ୍ତାନପାଦଙ୍କର ପୁତ୍ର ଧ୍ରୁବ, ସେ ହେଉଛନ୍ତି ବହୁତ ପ୍ରସିଦ୍ଧ ଭକ୍ତ, ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଧ୍ରୁବ ମହାରାଜ, ଉତ୍ତାନପାଦଙ୍କ ପୁତ୍ର। ତେଣୁ ଧ୍ରୁବ ମହାରାଜଙ୍କ ବିଷୟରେ ଯେତେବେଳେ ନାରଦ ମୁନି ବର୍ଣ୍ଣନା କରିଛନ୍ତି, ଧ୍ରୁବ ମହାରାଜ ବିଷୟରେ ଏଇଟାକୁ ମୈତ୍ର ମୁନି କହୁଛନ୍ତି, କାହିଁ ବିଦୁରଙ୍କୁ କହୁଛନ୍ତି। ଭାଗବତ 3ୟ ସ୍କନ୍ଧ ଓ 4ୟ ସ୍କନ୍ଧ ଏଇ 2ଟି ସ୍କନ୍ଧରେ ବିଦୁର ମୈତ୍ର ସମ୍ବାଦ କୁହାଯାଉଛି। ତେଣୁ ବିଦୁରଙ୍କୁ ଯେତେବେଳେ କହିଛନ୍ତି ମୈତ୍ର, ସେ ସମୟରେ ସେ କହୁଛନ୍ତି ଅନ୍ତିମରେ ଧ୍ରୁବ ମହାରାଜ ଧ୍ରୁବ ଲୋକକୁ ଯାଇଛନ୍ତି। ଧ୍ରୁବ ଲୋକ ଯେଉଁ ରହିଛି ଏ ପୃଥିବୀ, ଆପଣ ଏ 87 ମଣ୍ଡଳ ରହିଛନ୍ତି, ସେ 87 ମଣ୍ଡଳ ପାଖରେ ରହୁଛନ୍ତି ଧ୍ରୁବ ତାରା, ରହୁଛନ୍ତି ଧ୍ରୁବ ଲୋକ, ଯେଉଁଠି ଯେତେବେଳେ ଜାହାଜରେ ପାଣି ଜାହାଜରେ ଯେଉଁମାନେ ଯାଉଛନ୍ତି, କ୍ୟାପ୍ଟେନ୍ ଯେଉଁ ଯାଉଛନ୍ତି, ସେ ରାତିରେ କେଉଁଠି ଦେଖିବେ କେଉଁଟା ଉତ୍ତର କେଉଁଟା ପୂର୍ବ, ଏ ଧ୍ରୁବ ଲୋକକୁ ଦେଖି ସେମାନେ ଜାଣନ୍ତି ହେଉଛି ନର୍ଥ ଷ୍ଟାର, ଏ ହେଉଛି ଉତ୍ତର ଦିଗ ବୋଲି ସେମାନେ ନିର୍ଣ୍ଣୟ କରନ୍ତି। କ'ଣ କମ୍ପାସ ନା କ'ଣ ତାକୁ କୁହନ୍ତି, ଦିଗ ନିର୍ଣ୍ଣୟ ଯନ୍ତ୍ର ଜାଣନ୍ତି ଧ୍ରୁବ। ତେଣୁ ଏଇ ଧ୍ରୁବଙ୍କ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ନାରଦ ମୁନି, ତାଙ୍କର ପ୍ରଚେତାମାନଙ୍କୁ ଏସବୁ ଧ୍ରୁବ ମହାରାଜଙ୍କର ଗୁଣଗାନ କରୁଛନ୍ତି। ନୂନମ ସୁନତି ସୁନୀତି ଗୁରୁଦେବ ତା ପ୍ରତିଦେବ ତା ସୁନୀତିଙ୍କ ପୁତ୍ର, ଏ ଯେଉଁ ଧ୍ରୁବ ମହାରାଜ, ଇଏ ଏତେ ତପସ୍ୱୀ ଥିଲେ, ଏତେ ମହାନ ଥିଲେ ଯେ 6 ମାସରେ ସେ ଭଗବାନ ପ୍ରାପ୍ତ ହେଲେ। ଓଁ ନମ ଭଗବତେ ବାସୁଦେବା ଏଇ ମନ୍ତ୍ର ଜପ କରିକି 6 ମାସରେ ସେ ଭଗବାନ ପ୍ରାପ୍ତ ହେଲେ। ଏବଂ ଏତେ ମହାନ ଭକ୍ତ ଥିଲେ ଯେ ଭଗବାନଙ୍କର ଧାମରୁ ଗୋଟେ ବିମାନ ଆସିଲେ ତାଙ୍କୁ ନେଇକିରି ଧ୍ରୁବ ଲୋକଙ୍କୁ ଯାଇଛନ୍ତି, ଗଲେ ନନ୍ଦ ସୁନନ୍ଦ ଇତ୍ୟାଦି ପାର୍ଷଦ ମାନେ ଧ୍ରୁବକୁ ନେଇକି ଯାଉଛନ୍ତି। ଏବଂ ଧ୍ରୁବ ମହାରାଜ ଦେଖୁଛନ୍ତି ତାଙ୍କର ସାମ୍ନାରେ ତାଙ୍କର ମା ମଧ୍ୟ ଯାଉଛନ୍ତି, ସୁନୀତି ସେ ମଧ୍ୟ ସେ ଧ୍ରୁବ ଲୋକକୁ ଯାଉଛନ୍ତି। ତେଣୁ ଏହି କଥା ଯେତେବେଳେ ଦେଖୁଛନ୍ତି ନାରଦମୁନି ପ୍ରଚେତାମାନଙ୍କର ସଭାରେ ଯେତେବେଳେ ବର୍ଣ୍ଣନା ଭଗବାନ କଥା କହୁଛନ୍ତି, ସେ ସମୟରେ ସେ ଦେଖିଲେ ଦୁଇଟି ଯାନ ଯିବାର, ବିମାନ ଯିବାର। ତେଣୁ ସେ ସାଙ୍ଗେ ସାଙ୍ଗେ ଧ୍ରୁବ ମହାରାଜଙ୍କର ଗୁଣଗାନ କରୁଛନ୍ତି। ଧ୍ରୁବ ମହାରାଜ ତାଙ୍କର ଶିଷ୍ୟ, ଯେତେବେଳେ ଧ୍ରୁବ ମହାରାଜ ଭଗବାନ କେଉଁଠି ଅଛନ୍ତି ଖୋଜୁଥିଲେ, ସେହି ସମୟରେ ଭଗବାନ ନାରଦମୁନି ପ୍ରେରଣା କରିଥିଲେ ତାଙ୍କର। ତ ନାରଦମୁନି ତାଙ୍କୁ ମନ୍ତ୍ର ପ୍ରଦାନ କରିଥିଲେ, ତ ନାରଦମୁନିଙ୍କର ସେ ହେଉଛନ୍ତି ଶିଷ୍ୟ। ତେଣୁ ସିଏ ବହୁତ ଖୁସି ହେଇଗଲେ, ଗୁରୁ ନାରଦମୁନି ଦେଖୁଛନ୍ତି ମୋର ଶିଷ୍ୟ ଧ୍ରୁବ ଲୋକକୁ ଯାଉଛି। ତେଣୁ ସେ ପ୍ରଚେତାମାନଙ୍କ ସଭାରେ ସେହି ଧ୍ରୁବ ଏବଂ ତାଙ୍କର ମାଆଙ୍କର ଗୁଣମାନ କରୁଛନ୍ତି। ତେଣୁ ଏ କଥା ପ୍ରଶ୍ନ ପଚାରିଲେ ସୁଖଦେବ ସ୍ୱାମୀଙ୍କୁ ପରିକ୍ରମାରେ ପ୍ରଶ୍ନ ପଚାରୁଛନ୍ତି, କିଏ ସେ ପ୍ରଚେତାମାନେ କିଏ? ତେଣୁ ଏଇ ଧ୍ରୁବ ଲୋକ ଯେଉଁ ବଂଶ ରହିଛି, ସେ ଧ୍ରୁବ ବଂଶ ପରମ୍ପରାରେ ଆସୁଛନ୍ତି, ଏମାନେ ଆସୁଛନ୍ତି। ଇଏ ଜଡ଼ଭରତୀ, ଆଉ ଜଣେ ଋଷଭଦେବ, ଆଉ ଜଣେ ଇଏ ହେଉଛନ୍ତି ପ୍ରିୟବ୍ରତଙ୍କର। ସେ ବୃଦ୍ଧ ମହାରାଜଙ୍କ ବିଷୟରେ ଆସିବ, ସେ ତାଙ୍କର ସେଠି ଆସିବ, ଏଇ ଚାରି କୁମାର ପ୍ରଚେତାମାନଙ୍କ ବିଷୟରେ ବର୍ଣ୍ଣନା କରାଯିବ, ଏ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା ଶେଷ ହୋଇଛି। ତେଣୁ ଏଇ ଯେଉଁ ଉତ୍ତାନପାଦ ବଂଶରେ ବର୍ଣ୍ଣନା କରିସାରିଲା ପରେ ପ୍ରିୟବ୍ରତ ବଂଶ ବିଷୟରେ ବର୍ଣ୍ଣନା କରାଯିବ ପଞ୍ଚମ ସ୍କନ୍ଧରେ। ପ୍ରିୟବ୍ରତ, ପ୍ରିୟବ୍ରତ ଯିଏକି ସ୍ୱାମୀମାନଙ୍କର ଜ୍ୟେଷ୍ଠ ପୁତ୍ର, ସେ ସଂସାର ତାକି ପଳେଇ ଯାଇଥିଲେ ସନ୍ନ୍ୟାସ ନେବା, କିନ୍ତୁ ଉତ୍ତାନପାଦ ପରେ କିଏ ରାଜ୍ୟ ଗ୍ରହଣ କରିବ ସେଥିପାଇଁ ସ୍ୱାମୀମାନ ଉତ୍ତାନପାଦକୁ ଅନୁରୋଧ କଲେ। କିନ୍ତୁ ଉତ୍ତାନପାଦଙ୍କର ମଧ୍ୟ ଗୁରୁ ହେଉଛନ୍ତି ନାରଦମୁନି, ତେଣୁ ନାରଦମୁନି ତାଙ୍କୁ ମଧ୍ୟ ବ୍ରହ୍ମା ମଧ୍ୟ ଆସି ତାଙ୍କୁ ଇଏ କଲେ, ଜ୍ଞାନ ନିର୍ଦ୍ଦେଶ ଦେଲେ, ନା ତମେ କ'ଣ ଏଇ ଗୃହସ୍ଥ ଆଶ୍ରମ ସ୍ୱୀକାର କର। ତେଣୁ ସେ ଗୃହସ୍ଥ ଆଶ୍ରମ ସ୍ୱୀକାର କରିଛନ୍ତି ପ୍ରିୟବ୍ରତ ମୁନି। ତାଙ୍କର ପୁତ୍ର ହେଉଛନ୍ତି ଅଗ୍ନିଦ୍ର, ତାଙ୍କ ପୁତ୍ର ହେଉଛନ୍ତି ନାଭି, ତାଙ୍କର ପୁତ୍ର ହେଉଛନ୍ତି ଋଷଭ। ଋଷଭଦେବ ଯିଏ ହେଉଛନ୍ତି ଭଗବାନଙ୍କ ଜଣେ ଅବତାର, ସେହି ଋଷଭଦେବ ବିଷୟରେ ଭାଗବତଙ୍କର ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି। ଋଷଭଦେବ ଏହି ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଋଷଭଦେବ ତାଙ୍କର ଶହେ ପୁତ୍ର ଥିଲେ, ଶହେ ପୁତ୍ରର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ, ଭରତ ମହାରାଜ, ଯାହାଙ୍କ ନାମରେ ଏ ଆମର ଏଇ ଭୌତିକ ଜଗତ, ଏଇ ଭୌତିକ ଜଗତକୁ ଏଇଟାକୁ ଭାରତବର୍ଷ ବୋଲି କୁହାଯାଉଛି, ଭାରତବର୍ଷ ବୋଲି କୁହାଯାଉଛି। ତେଣୁ ଏଇ ଯେଉଁ ତାଙ୍କର ଶିଷ୍ୟମାନେ ଶହେ ପୁତ୍ର ଭିତରେ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ। ଭରତ ମହାରାଜକୁ ଶିକ୍ଷା ଦେଉଛନ୍ତି, ତାଙ୍କର ଶହେ ପୁତ୍ରକୁ ଶିକ୍ଷା ଦେଉଛନ୍ତି ଋଷଭଦେବ। ତେଣୁ ଏଇ ଶିକ୍ଷାରେ ସେ କହୁଛନ୍ତି, ଋଷଭଦେବ କହୁଛନ୍ତି, କ'ଣ କହୁଛନ୍ତି ନା ପୂର୍ବରୁ ସବୁ ଚାରୋଟି ଶ୍ଳୋକ ବର୍ଣ୍ଣନା କରାଯାଇଛି, ତେଣୁ ଏଇ ପଞ୍ଚମ ଶ୍ଳୋକରେ କହୁଛନ୍ତି ଯେ ପରାଭବ ସ୍ଥାବତ ଅବୋଧ ଜାତ ଯାବତ୍ ନ ଜିଜ୍ଞାସିତ ଆତ୍ମ ତତ୍ତ୍ୱ ଯାବତ୍ କ୍ରିୟା ସ୍ଥାବତ ନହବେଇ କର୍ମାତ୍ମକ ଦେହ ଶରୀର ବନ୍ଧ। ଅଧିକାଂଶ ଲୋକ ଆତ୍ମତତ୍ତ୍ୱ ବିଷୟରେ ଜିଜ୍ଞାସା କରୁନାହାନ୍ତି, ବହୁତ କ୍ୱେଶ୍ଚିନ୍ ଆନ୍ସର୍ ହେଉଛି, ବହୁତ ବନେଇବା କରୋଡ଼ପତି ସବୁ ଯେ କ୍ୱେଶ୍ଚିନ୍ ଆନ୍ସର୍ ଦେଉଛନ୍ତି, କିଏ କୋଟି କୋଟି ଟଙ୍କା ପାଇଯାଉଛନ୍ତି, କିନ୍ତୁ ଏତେ ଜ୍ଞାନ ଥିଲେ ମଧ୍ୟ ଆତ୍ମତତ୍ତ୍ୱ ବିଷୟରେ ଜ୍ଞାନ ଅଧିକାଂଶ ଲୋକଙ୍କର ନାହିଁ। ତେଣୁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅନେକ ଜ୍ଞାନ ଥାଇପାରେ ଜଣଙ୍କର, କିନ୍ତୁ ଯାହା ଆତ୍ମତତ୍ତ୍ୱ ବିଷୟରେ ବ୍ରହ୍ମ ଜିଜ୍ଞାସା ହେଉନି, ଆତ୍ମ ସମ୍ବନ୍ଧୀୟ ଜ୍ଞାନ ନାହିଁ, ସେ ଯେତେ ବୁଦ୍ଧିମାନ ବ୍ୟକ୍ତି ହେଲେ ମଧ୍ୟ ସେ ମୂର୍ଖ ବ୍ୟକ୍ତି, ଅବୋଧ ଜାତ ବୋଲି କୁହାଯାଏ। ଅବୋଧ, ଅବୋଧ ମାନେ ଜ୍ଞାନ ନାହିଁ ତାଙ୍କର, ସମସ୍ତେ ଏଇ ଭୌତିକ ଜଗତରେ ଯିଏ ଜନ୍ମ ହେଉଛନ୍ତି ସେ ଅବୋଧ ଜାତ। ଏମିତିକି ବ୍ରହ୍ମା ମଧ୍ୟ ସେ ମଧ୍ୟ ଜାଣିପାରୁନାହାନ୍ତି, ସେ କିଏ କେଉଁଠୁ ଆସିଛନ୍ତି, ତାଙ୍କ ଜୀବନର ଲକ୍ଷ୍ୟ କ'ଣ, ସେ କିଏ ଜାଣିପାରିଲେ? ହଜାର ବର୍ଷ ଧରି ତପସ୍ୟା କଲେ, ତପସ୍ୟା କଲା ପରେ ଭଗବାନ ସ୍ୱୟଂ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି, ଯାହାକି ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏବଂ ଚତୁଶ୍ରୁତୀ ଭାଗବତ ବୋଲି କୁହାଯାଇଛି। ଭଗବାନ ଯେଉଁ ଜ୍ଞାନ ବ୍ରହ୍ମାଙ୍କ ହୃଦୟରେ ପ୍ରଦାନ କରିଛନ୍ତି, ଚାରୋଟି ଶ୍ଳୋକରେ ଦେଇଛନ୍ତି, ଚତୁଶ୍ରୁତୀ ଭାଗବତ ବୋଲି କୁହାଯାଉଛି। ସେ ଚତୁଶ୍ରୁତୀ ଭାଗବତ ଶ୍ରବଣ କରିକି ବ୍ରହ୍ମା ସମସ୍ତ ଜ୍ଞାନ ପ୍ରାପ୍ତ ହେଇଗଲେ, ବିଶ୍ୱର ଇଞ୍ଜିନିୟର ପ୍ରଥମ ଇଞ୍ଜିନିୟର ହେଉଛନ୍ତି ସେ ପ୍ରଭୁପାଦ ମହାରାଜ କହୁଛନ୍ତି। ଆମର ଯେଉଁ ବର୍ତ୍ତମାନ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି 4 ବର୍ଷ ଧରି ପଢ଼ୁଛନ୍ତି, ପଢ଼ିଲା ପରେ ଇଞ୍ଜିନିୟର ଡିଗ୍ରୀ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଭଗବାନ ଯେତେବେଳେ ତାଙ୍କର ପୁତ୍ର ବ୍ରହ୍ମାଙ୍କୁ ଜ୍ଞାନ ଦେଉଛନ୍ତି ଇଞ୍ଜିନିୟରିଂ ନଲେଜ 4ଟି ଶ୍ଳୋକରେ ଦେଇ ଦେଇଛନ୍ତି, ଏବଂ ସେ 4ଟି ଶ୍ଳୋକ ପ୍ରାପ୍ତ ହୋଇକି ସବୁ ଜ୍ଞାନ ପ୍ରାପ୍ତ ହୋଇଯାଇଛି, ସବୁ ଇଞ୍ଜିନିୟର ଫାଷ୍ଟ ଇଞ୍ଜିନିୟର ସେ ହେଇଛନ୍ତି। ଏ ଯେଉଁ ଭୌତିକ ଜାଗାକୁ 14 ଭାଗରେ ବିଭକ୍ତ କରିଛନ୍ତି, ମୁଁ କହିଲେ 14ଟି ଲୋକ, ଇଏ ହେଉଛି ମଧ୍ୟ ଲୋକ, ଇଏ ହେଉଛି ପୃଥିବୀ, ଏଇଠି କର୍ମ ଆସୁଛି, କର୍ମାତ୍ମାଙ୍କ ଜୀବନ ଶରୀର ବନ୍ଧ, ଏଠି କର୍ମର ଫଳ ମାନେ ଭୋଗ କରୁଛି, ବିଶେଷ ଭାବରେ ମନୁଷ୍ୟମାନେ ସେ କର୍ମ ଫଳ ଭୋଗ କରୁଛନ୍ତି। ତେଣୁ ନିଶବ୍ଦେବ କହୁଛନ୍ତି ଯେ ପରାଭବ ସ୍ଥାବତ ଅବୋଧ ଜାତ, ସମସ୍ତେ ଅବୋଧ, ସମସ୍ତେ ଅଜ୍ଞାନ ଭିତରେ ଅଛନ୍ତି। ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଯାବତ୍ ନ ଜିଜ୍ଞାସା ଆତ୍ମତତ୍ତ୍ୱମ୍, ଆତ୍ମତତ୍ତ୍ୱ ବିଷୟରେ ଜ୍ଞାନ ଜିଜ୍ଞାସା ହେଉନି ମାନେ ସେ ଯାହା ସବୁ କରୁଛନ୍ତି ସବୁକିଛି ପରାଭବ, ପରାଭବ କ'ଣ ମାନେ ସବୁକିଛି ପରାସ୍ତ ହୋଇଯାଉଛି, ସବୁକିଛି ବିଫଳ ହୋଇଯାଉଛି। ହରି ହରି ବିଫଳ ଜନମ ଗୋଆଇନ, ମନୁଷ୍ୟ ଜନ୍ମ ପାଇବା ରାଧା କୃଷ୍ଣ ନାବଜିଆ ଜାନିଆ ଶୁନିଆ ବିଷୟ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେଉଁମାନେ ଭଗବାନଙ୍କର ଜୟ ଜନ ବଜେ କୃଷ୍ଣ ସେ ବଡ଼ ଚରିତ୍ର। ଥରେ ଥରେ ଜ୍ଞାନ ପ୍ରଭୁପାଦ ମହାରାଜ କଥାରେ କହନ୍ତି, ଥରେ ଆମର ଯେଉଁମାନେ ଏଇଠି ଓଡ଼ିଶାରେ ଯେଉଁମାନେ ପାଠ ପଢ଼ୁଛନ୍ତି ରେଭେନ୍ସା କଲେଜ ପଢ଼ୁଛନ୍ତି ମାନେ ତାଙ୍କୁ ବହୁତ କ୍ରେଡିଟ ରେଭେନ୍ସାରେ ପଢ଼ୁଛନ୍ତି। ସେହିଭଳି ଭାବରେ ଓଡ଼ିଶା ବାହାରେ ସବୁ ରହିଛି, ଭାରତବର୍ଷ ମଧ୍ୟ ସବୁ ବିଭିନ୍ନ ବହୁତ ୟୁନିଭର୍ସିଟି ରହିଛି, ପ୍ରସିଦ୍ଧ ୟୁନିଭର୍ସିଟି ରହିଛି, ଭାରତ ବାହାରେ ମଧ୍ୟ ସବୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସବୁ ରହିଛି। ଯେଉଁମାନେ ପାଶ୍ଚାତ୍ୟ ଜଗତରୁ ଯାଇକରି ପଢ଼ିକରି ଆସୁଛନ୍ତି ଫରେନ୍ ଏଜୁକେଟେଡ଼୍, ସେମାନେ ତାଙ୍କର ବହୁତ ସମ୍ମାନ ରହିଛି, ତାଙ୍କର ବହୁତ ତାଙ୍କ ସବୁ ସମ୍ମାନ ଦେଉଛନ୍ତି। ତେଣୁ ଏଇଭଳି ଭାବରେ ଜଣେ ବିଦ୍ୱାନ ବ୍ୟକ୍ତି ପାଶ୍ଚାତ୍ୟ ଜଗତରେ ଯାଇକରି ଏଇ ଜ୍ଞାନ ପ୍ରାପ୍ତ ହୋଇକି ଆସିଥିଲେ, ମୋତେ କାହିଁକି ହସ ଲାଗିଲା ନା, ଆମର ବିଷ୍ଣୁ ପ୍ରଭୁ ଏଠି ଅଛନ୍ତି, ସେ ଏଇଠି କରନ୍ତି ନାଟକଟି ପରିବେଷଣ କରନ୍ତି ଆମର ଯେଉଁ ପଦଯାତ୍ରାରେ। ତେଣୁ ଆମର ସେ ବହୁତ ଜ୍ଞାନ ପ୍ରାପ୍ତ ହେଇଛନ୍ତି, ଫରେନ୍ରେ ଯାଇକି ଫରେନ୍ ଏଜୁକେସନ୍ ପାଇଛନ୍ତି, ସେ ଡକ୍ଟରେଟ୍ ପାଇଛନ୍ତି, କିନ୍ତୁ ସେ ଯେତେବେଳେ ଫେରୁଛନ୍ତି ଭାରତବର୍ଷକୁ, ଭାରତବର୍ଷରେ ତାଙ୍କର ଯେଉଁ ଗାଁ ଅଛି ସେ ଗାଁରେ ନଦୀରେ ନଦୀ ପାର ହେଇକି ଆସିବେ ଗାଁ, ତେଣୁ ନଦୀରେ ଯେତେବେଳେ ନାବିକ ତାଙ୍କୁ ନେଉଛି ନଈରେ ପାର କରୁଛି ନଦୀ ପାର କରୁଛି, ସେତେବେଳେ ସେ ତାଙ୍କୁ ପଚାରୁଛି ଆରେ ତୋର କ'ଣ ସବୁ ଜ୍ଞାନ ଅଛି, ଯେଉଁମାନଙ୍କର ଜ୍ଞାନ ଅଛି ବା ଯେଉଁମାନଙ୍କର ଧନ ଅଛି ବା ଯୌବନ ଅଛି ଏମାନେ ସବୁ ବହୁତ ଗର୍ବ ପ୍ରକାଶ କରନ୍ତି, ବହୁତ ଗର୍ବ ତାଙ୍କର ଥାଏ, କାରଣ ଆମେ ଏତେ ଜ୍ଞାନ ଅଛି, ଆମର ଏତେ ଧନ ଅଛି, ଏସବୁ ଗର୍ବ ରହିଛି। ଅହଙ୍କାର ଗୁଣାତ୍ମା ଏମାନଙ୍କୁ ସବୁ ଅହଙ୍କାରୀ ବା ବହୁତ ଗର୍ବ ତାଙ୍କର ସବୁ ରହିଛି। ତେଣୁ ଇଏ ଫରେନ୍ ଜ୍ଞାନ ପ୍ରାପ୍ତ ହେଇଛନ୍ତି ମାନେ ସେ କହିଲେ ଆମେ ମୋ ଭଳି ଆଉ କିଏ ଜ୍ଞାନୀ ବ୍ୟକ୍ତି ଅଛି, ଇଏ ନାବିକ ବ୍ୟକ୍ତି ଜଣେ ଇଏ କ'ଣ ଜାଣିଛି ଜ୍ଞାନ କ'ଣ ଅଛି, ତ ପଚାରୁଛନ୍ତି ଫିଜିକ୍ସ ନଲେଜ୍ ତୋର ଅଛି, ଫିଜିକ୍ସ ବିଷୟରେ ଜାଣିଛୁ କିଛି, ନା ଫିଜିକ୍ସ ବିଷୟରେ କିଛି ଜାଣିନି, ଯେତେ ପାଠ ପଢ଼ିନି ଆଉ ଫିଜିକ୍ସ କ'ଣ କହିବି, ନା ତୋର ଶତକଡ଼ା 25 ଭାଗ ଜୀବନ କରିଥିଲେ ଗଲା, କ'ଣ କରିବା, ମୁଁ ତ ଖାଲି ଗୋଟେ ଜାଣିଛି ଜ୍ଞାନ ପାଇଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଏଇ ଜ୍ଞାନକୁ ମୁଁ ଜାଣିଛି, ମାଉଛି ଜ୍ଞାନ ଏଇ ଭଗବାନଙ୍କ ମୁଁ ନାମ ନେଉଛି, ନଦୀ ପାରି କରୁଛି ସେଥିରେ ଯେତିକି ପଇସା ପାଉଛି ସେଥିରେ ମୁଁ ଚଳେଇ ଯାଉଛି, ଆଉ ଭଗବାନଙ୍କ ଉପରେ ମୁଁ ଆନନ୍ଦ ରହିଛି, ମୋର ଆଉ କିଛି ଅସୁବିଧା ହେଉନି, ମୋର ଫିଜିକ୍ସ ନଲେଜ୍ ନଥିଲେ ମଧ୍ୟ ଫିଜିକ୍ସ ଜ୍ଞାନ ନଥିଲେ ମଧ୍ୟ ମୋତେ କିଛି ଅସୁବିଧା ହେଉନି, ସେ ମନରେ ଭାବୁଛି କିଛି କହୁନି। ତେଣୁ କିଛି ସମୟ ଗଲା ପରେ ପୁଣି ସେ ବିଦ୍ୱାନ ପ୍ରତି ଜଣ ପଚାରିଲେ ତୋର କେମିଷ୍ଟ୍ରି ଜ୍ଞାନ ଅଛି, କେମିତି ରସାୟନ ସବୁ ଶାସ୍ତ୍ର ସବୁ ରହିଛି କେମିଷ୍ଟ୍ରି ବିଷୟରେ, ନା ମୁଁ ସେ ଜ୍ଞାନ ତ ପାଇନି ଆଉ କେମିଷ୍ଟ୍ରି କ'ଣ ଜାଣିନି, ନା ତୋର 50% ଭାଗ ଜୀବନ ନଷ୍ଟ ହୋଇଗଲା, ମାନେ 50% ଜୀବନ ତ ନଷ୍ଟ ହୋଇଗଲା, ବୋଲେ ହଉ ନଷ୍ଟ ହେବ, ମୁଁ ତ ଭଗବାନଙ୍କ ନାମ ନେଉଛି ଆଉ ମୁଁ ତ ଆନନ୍ଦ ଅଛି, ଆଉ ନଷ୍ଟ ହେଇ କ'ଣ ମୁଁ ଜାଣିପାରୁଛି କ'ଣ ନଷ୍ଟ ହେଇଛି, ମାନେ ମାନେ ଭାବୁଛି। ତାପରେ କିଛି ସମୟ ଗଲା ପରେ ଏ ପଛରେ ମ୍ୟାଥମେଟିକ୍ସ ଅଙ୍କ ବିଷୟ ଗଣିତ ବିଷୟରେ କ'ଣ ଜାଣିଛ, ନା ଗଣିତ ଜାଣିନି ପାଠ ପଢ଼ିନି, କିନ୍ତୁ ଏମିତି ଶିକ୍ଷା 2-4 ଏମିତି ସବୁ କେତେଟା ମିଶାଣ ପ୍ରଣାମ ସବୁ ଜାଣିଛି, ନା ତୋର ଆହୁରି 75% ଜୀବନ ତ ନଷ୍ଟ ହେଇଗଲା, ଠିକ ଅଛି ଆଉ କ'ଣ କରିବା, ମୋର ଜୀବନ ତ ନଷ୍ଟ ହେଇଯାଇଛି, ମୁଁ ତ ଖାଲି ଏଇଭଳି ଭାବରେ ମୋର ଜୀବନ ବିତାଉଛି ଆଉ। ତେଣୁ ଆଉ କିଷମ ଗଲା ପରେ ବହୁତ ଝଡ଼ ଆସିଲା, ଭୀଷଣ ଝଡ଼ ଆସିଲା। ତେଣୁ ନାବିକ ପଚାରିଲା, ତେବେ ଆପଣ କରେଣ୍ଟରେ ଯାଇକି ଏତେ ପାଠ ପଢ଼ିଲେ, ସମୁଦ୍ର ଏଇ ଯେଉଁ ନଦୀ ଯେଉଁ ସନ୍ତରଣ, ସୁଇମିଂ ଜାଣିଛନ୍ତି? ନା ସୁଇମିଂ କ'ଣ ମୁଁ ଜାଣିନି, ସେ କ'ଣ ଅସୁବିଧା ହେବ ନା? ବର୍ତ୍ତମାନ ଆପଣ 100% ଯେଉଁ ନଷ୍ଟ ହୋଇଯିବ, ବର୍ତ୍ତମାନ ଯେଉଁ ଭୀଷଣ ଝଡ଼ ଆସିଲା, ସେ ଡଙ୍ଗାଟି ବୁଡ଼ିଗଲା ଏବଂ ସେ ପହଁରା ନ ଜାଣିନଥିବାରୁ ସେ ବୁଡ଼ିକି ନ ଏ ନାବିକ ବ୍ୟକ୍ତି ଜଣ ସେ ପହଁରା ଜାଣି ସେ ଆନନ୍ଦରେ ଯାଇକି ଖୁବ୍ ଶୀଘ୍ର କୂଳରେ ପହଞ୍ଚିଗଲା। ତେଣୁ ଏହିଭଳି ଭାବରେ ଭୌତିକ ଜଗତରେ ଯେତେ ଜ୍ଞାନ ଜଣଙ୍କର ଥାଉ ନା କାହିଁକି, ଇଦମ୍ ହି ପୁଂସ ତପସ ସତସ୍ୟବା ସୁଷ୍ଟସ୍ୟ ସୁପ୍ତସ୍ୟ ବୁଦ୍ଧିଦତ୍ତୟୋ ଅଭିଚିତ କବିବି ନିରୂପିତ ଯଦ୍ ଉତ୍ତମ ଶ୍ଳୋକ ଗୁଣାନ୍ ବର୍ଣ୍ଣନମ୍। ଭାଗବତ ପଚମ ସ୍କନ୍ଧରେ ନାରଦ କଥା କହୁଛନ୍ତି, ଜଣଙ୍କର ବହୁତ ଜ୍ଞାନ ଥାଇପାରେ, କିନ୍ତୁ ସେ ଜ୍ଞାନ ଦ୍ୱାରା ଯଦି ସେ ଭଗବାନଙ୍କର ଗୁଣଗାନ କରୁନାହିଁ, ତାହେଲେ ସେ ଜ୍ଞାନରେ ତାର ବିଫଳ ହେଇଗଲା। ମୋଗାଶା ମୋଗ କର୍ମାଣ ମୋଗ ଜ୍ଞାନ ବିଚେଷ ରାକ୍ଷସୀ ମାସରେ ଜୈବ ପ୍ରକୃତି ମୋହିନୀ ସୁତା ପ୍ରକୃତିକ ନବଧାରେ ଭଗବାନ କଥା କହୁଛନ୍ତି। ତାଙ୍କର ସମସ୍ତ ଜ୍ଞାନ ବେକାର ହେଇଯାଉଛି। ଯଦି ଭଗବତ ସମ୍ବନ୍ଧ ଜ୍ଞାନ ବା ଆତ୍ମ ସମ୍ବନ୍ଧ ଜ୍ଞାନ ଜାଣିନାହାନ୍ତି, ତାହେଲେ ସେ ମୂର୍ଖ ବ୍ୟକ୍ତି କୁହାଯିବ। ଅର୍ଜୁନ ଭଗବତ ଗୀତାର ପ୍ରଥମ ଅଧ୍ୟାୟରେ ବହୁତ କଥା କହିଲେ, କେମିତି ଆମେ ସବୁ ଆଙ୍କୁ ହତ୍ୟା କରିବା, କଥମ ଭୀଷ୍ମ ମମ ସଂଖେ ଦୃଢ଼ଚ ମଧୁସୂଦନ, କେମିତି ମୁଁ ଏମାନେ ସବୁ ଯୁଦ୍ଧରେ ଯୁଦ୍ଧ କରିବି ଆଙ୍କ ସହିତ, ଇସୁବି ଧନୁରେ ଧନୁସର ସହିତ କେମିତି ଯୁଦ୍ଧ କରିବି, ଏମାନେ ମୋର ପୂଜାର ଯୋଗ୍ୟ। ତେଣୁ ଏହିଭଳି ଭାବରେ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଏବଂ ଦ୍ୱିତୀୟ ଅଧ୍ୟାୟରେ କିଛି ଶ୍ଳୋକରେ ଅର୍ଜୁନ ବହୁତ ଜ୍ଞାନ ପ୍ରଦାନ କରେ ଭଗବାନଙ୍କୁ, କିନ୍ତୁ ଯେତେବେଳେ ଦେଖିଲେ ଅର୍ଜୁନ ଦେଖିଲେ ପ୍ରକୃତରେ ମୋର ଏ ଜ୍ଞାନ ଦ୍ୱାରା ଆମର ସମସ୍ୟାର ସମାଧାନ ହୋଇପାରିବନି। ତେଣୁ ସେ ଭଗବାନଙ୍କର ଶରଣରେ ଗଲେ, କାର୍ବନ ଦୋଷ ପଥ ସ୍ୱଭାବ ତୁଚ୍ଛାମିତମ ଧର୍ମ ସମ୍ଭୋର ଚେତା ଯଶ୍ୟା ନିଶ୍ଚିତ ଗୃହିତନ୍ମି ଶିଷ୍ୟ ସ୍ତେହ ସାଧିମାନ୍ତ ପ୍ରପନ୍ନ। ମୁଁ ଆପଣଙ୍କର ଶିଷ୍ୟତ୍ୱ ଗ୍ରହଣ କଲି, ଆପଣ ମୋତେ ଜ୍ଞାନ ପ୍ରଦାନ କରନ୍ତୁ। ଜ୍ଞାନ ପ୍ରଦାନ ପାଇଁ ଏହିଭଳି ଭାବରେ ଯିବାକୁ ପଡ଼ିବ। ଆତ୍ମତତ୍ତ୍ୱ ଜିଜ୍ଞାସା କରିବା ପାଇଁ ଆମେ ନିଜର ଜ୍ଞାନ ଦ୍ୱାରା ଜାଣିପାରିବା ନାହିଁ ଆତ୍ମତତ୍ତ୍ୱ, ଜଣଙ୍କର ଗୁରୁଙ୍କର ଶରଣରେ ଯିବାକୁ ପଡ଼ିବ। ଗୁରୁଙ୍କ ଶରଣରେ ଗଲେ ହିଁ ସେ ଜ୍ଞାନ ପ୍ରଦାନ କରିବ, ଆତ୍ମସମ୍ବନ୍ଧ ଜ୍ଞାନ ପ୍ରଦାନ କରିବ। ତେଣୁ ଭଗବାନ ତାଙ୍କୁ ପ୍ରଥମେ କହୁଛନ୍ତି ଯେ ଅଶୋଚ୍ୟା ନାମ ଶୋଚସ୍ତମ ପ୍ରଜ୍ଞା ବାଦାଂଶ ଭାଷସି ଗତାଶନ ଅଗତାଶନ ସେ ନାମ ଶୋଚନ୍ତି ପଣ୍ଡିତା। ତମେ ବହୁତ ପାଣ୍ଡିତ୍ୟପୂର୍ଣ୍ଣ କଥା କହୁଛ, କିନ୍ତୁ ଯେଉଁମାନେ ପଣ୍ଡିତମାନେ ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ ଅଶୋଚ୍ୟା, ତମେ ସେହି ବିଷୟରେ ସୂଚନା କରୁଛ ଅନୁଶୋଚତ୍ୱ ଏବଂ ବହୁ ପ୍ରଜ୍ଞା ବାଦାଂଶ ଭାଷ ସେ ବହୁତ ଜ୍ଞାନୀ ବ୍ୟକ୍ତି ଭଳିଆ କଥା କହୁଛ, ଶାସ୍ତ୍ରର ଜ୍ଞାନ ତୁମର ଅଛି ଏଭଳି ଭାବେ ଜଣାପଡ଼ୁଛି, କିନ୍ତୁ ଗତାଶୁନ ଅଗତାଶୁନ ନାମ ଶୋଚନ୍ତି ପଣ୍ଡିତା। ଶରୀର ସମୁଦ ଅଶୁନ ଏଠି ଶରୀର ପ୍ରାଣବାୟୁ ତୁମର ରହୁଛି ଅଶୁନ, ପ୍ରାଣବାୟୁ ଦ୍ୱାରା ଆମେ ତିଷ୍ଠିକି ରହିଛେ, ଯେଉଁ ବିଭିନ୍ନ ପ୍ରକାର ବାୟୁ ରହିଛି କ'ଣ କ'ଣ ନା କ'ଣ ମାନେ ଜ୍ଞାନ ଉଦାନ ସମାନ ଏଗୁଡ଼ିକ ଭାବରେ ପାଞ୍ଚ ପ୍ରକାର ବାୟୁ ରହିଛି। ସେ ବାୟୁ ଦ୍ୱାରା ଆମର ଯେଉଁ ରହିଛି ହୃତ୍ପିଣ୍ଡ ରହିଛି, ଆମର ଯେଉଁ ହାର୍ଟ ରହିଛି, ହାର୍ଟ ଯେଉଁ ରହିଛି ହୃତ୍ପିଣ୍ଡ ସେଇଠି ସେ ପ୍ରାଣବାୟୁରେ ସେ ରହିଛି, ଆମର ଜୀବନରେ ରହିଛି, ଆମ ଆତ୍ମା ଯେଉଁ ରହିଛି ସେଇଠି ରହୁଛନ୍ତି। ପ୍ରାଣ ଅପାନ ବ୍ୟାନ ଉଦାନ ସମାନ ଏ ପାଞ୍ଚଟି ହେଉଛି ମୁଖ୍ୟ ବାୟୁ ପ୍ରାଣବାୟୁ କହୁଛି। ଅଶୁନ ଅର୍ଥ ହେଉଛି ପ୍ରାଣ। ଏଇ ପ୍ରାଣ ବିଷୟରେ ବା ଏଇ ଶରୀର ସମ୍ବନ୍ଧରେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଚିନ୍ତା କରନ୍ତି ନାହିଁ, ଗତାଶୁନ ଗତାଶୁଷ କିଏ ମରିଗଲା କିଏ ଜନ୍ମ ହେଲା ଏଇସବୁ ବିଷୟରେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଚିନ୍ତା କରନ୍ତି ନାହିଁ, ଗତାଶୁନ କଥା ନାମ ଶୋଚନ୍ତି ପଣ୍ଡିତା। ଯେଉଁମାନେ ପଣ୍ଡିତ ସେମାନେ ଏଇସବୁ ବିଷୟରେ ଚିନ୍ତା କରନ୍ତି ନାହିଁ, ସେମାନେ ଆତ୍ମତତ୍ତ୍ୱ ବିଷୟରେ ଜିଜ୍ଞାସା କରନ୍ତି। ଯେଉଁମାନେ ଆତ୍ମସ୍ୱ ବିଷୟରେ ଜିଜ୍ଞାସା କରୁନାହାନ୍ତି ବୁଝିବାକୁ ପଡ଼ିବ, ସେମାନେ ପଶୁ ସ୍ତରରେ ଅଛନ୍ତି। ସେଥିପାଇଁ ବେଦାନ୍ତ ସୂତ୍ର ପ୍ରଥମ ସୂତ୍ର ବ୍ୟାସଦେବ ଲେଖିଲେ ଅଥାତ ବ୍ରହ୍ମ ଜିଜ୍ଞାସା। ସାଧାରଣତଃ ଲୋକମାନେ ଏଇ ଆତ୍ମତତ୍ତ୍ୱ ବିଷୟରେ ଜିଜ୍ଞାସା କରୁନାହାନ୍ତି। ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ସୁଖଦେବ ଗୋସ୍ୱାମୀଙ୍କୁ, ସୁଖଦେବ ଗୋସ୍ୱାମୀ ମଧ୍ୟ ପ୍ରଥମେ ଏଇ କଥା କହୁଛନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ କଥା କହୁଛନ୍ତି ପରୀକ୍ଷିତ ମହାରାଜକୁ, ପ୍ରଥମେ ସେ ଏଇ କଥା କହୁଛନ୍ତି ଲୋକମାନେ ଯାହା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ପରୀକ୍ଷିତ ମହାରାଜଙ୍କୁ ପ୍ରଶ୍ନ ଥିଲା ଯେ ମୁଁ ବର୍ତ୍ତମାନ ଅଥା ପୃଚ୍ଛାମି ସଂସିଦ୍ଧି ଯୋଗିନାମ ପରମ ଗୁରୁ ପୁରୁଷ ସହ ଯତ୍ କାର୍ଯ୍ୟ ହୁଏ ମାଣସ ସର୍ବଥା, ମନୁଷ୍ୟର କ'ଣ କର୍ତ୍ତବ୍ୟ, କ'ଣ କାର୍ଯ୍ୟ, କେଉଁଟା ଶୁଣିବା କଥା, କେଉଁଟା ଜପ କରିବା କଥା, କେଉଁଟା ଶ୍ରବଣ କରିବା କଥା, କେଉଁଟା କୀର୍ତ୍ତନ କରିବା କଥା, ଏବଂ କେଉଁଟା କରିବା କଥା ନୁହଁ ମୋତେ ଟିକେ କୁହନ୍ତୁ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ପ୍ରଶ୍ନରେ ଏତେ ବିଭୋର ହୋଇପଡ଼ିଲେ, ସେ ଯଦିଓ ଭାଗବତ କହିଛନ୍ତି କିନ୍ତୁ ଭଗବାନଙ୍କର ମଙ୍ଗଳାଚରଣ କରିବାକୁ ଭୁଲି ଯାଇଛନ୍ତି। ଆମେ ଯେଉଁ ଭାଗବତ ପାଠ କଲେ ବା କରୁଛେ, ପ୍ରଥମେ ମଙ୍ଗଳାଚରଣ କରୁଛେ, ଭଗବାନଙ୍କୁ ନମସ୍କାର କରୁଛେ, ନାରାୟଣୀ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟଂ ଉଦୀରୟେ। ଇଏ ହେଉଛି ସୁତ ଗୋସ୍ୱାମୀ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ମଙ୍ଗଳାଚରଣ କରିଛନ୍ତି। ସମସ୍ତଙ୍କୁ ନମସ୍କାର କରି ଭଗବାନ କଥା କହିବାକୁ ପଡ଼ିବ, ଭଗବାନଙ୍କୁ କୃପା ପ୍ରାର୍ଥନା କରି ଭଗବାନ କଥା କହିବାକୁ ପଡ଼ିବ। କିନ୍ତୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନରେ ଏତେ ବିଭୋର ହୋଇ ପଡ଼ିଥିଲେ, ସେ କିଛି ମଙ୍ଗଳାଚରଣ କରିନାହାନ୍ତି। ସେ ସିଦ୍ଧାସଳଖ ଆରମ୍ଭ କରିଦେ, ସତବ୍ୟାଦିନି ରାଜେନ୍ଦ୍ର ନୃଣାଂସନ୍ତି ସହସ୍ରଶ ଅପଶ୍ୟତାତ୍ମ ତତ୍ତ୍ୱ ଗୃହେଷୁ ଗୃହ ମେଦିନା। ଶତକଡ଼ା 99% ଲୋକ ଏହିଭଳି ଭାବରେ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। କ'ଣ ନା ସତବ୍ୟାଦିନି ରାଜେନ୍ଦ୍ର ନୃଣାଂସନ୍ତି ସହସ୍ରଶ, ହଜାର ହଜାର କଥା ଶୁଣିବାକୁ ଅଛି କିନ୍ତୁ ଅପଶ୍ୟତ ଆତ୍ମତତ୍ତ୍ୱ ଗୃହେଷୁ ଗୃହ ମେଦିନା। ଆତ୍ମତତ୍ତ୍ୱ ବିଷୟରେ ଜିଜ୍ଞାସା କରିବା ପାଇଁ ଲୋକ କେତେ ଜଣ ଅଛନ୍ତି, ବରହମପୁରରେ କେତେ ଲୋକ ଅଛନ୍ତି, କିନ୍ତୁ କେତେ ଜଣ ଏକାଦଶୀ ପାଳନ କରୁଛନ୍ତି, ଭଗବାନଙ୍କୁ ସେ ଜାଣିବା ପାଇଁ କେତେ ଜଣ ଆଗ୍ରହୀ ଅଛନ୍ତି, ସମସ୍ତେ କିଏ କେଉଁଠି ଧନ ରୋଜଗାର କରିବେ, କିଏ କେଉଁଠି ଇନ୍ଦ୍ରିୟ ଭୋଗ କରିବେ, ଏଇଥିରେ ବ୍ୟସ୍ତ ରହିଛନ୍ତି। ଶତକଡ଼ା 99% ଲୋକ ଏହିଭଳି ଭାବରେ ଜୀବନ ବିତେଇ ଦେଉଛନ୍ତି, ଯାହାକୁ ପଶୁ ଭଳି, ପଶୁ ଯେମିତି ତା'ର ଶରୀର ପାଇଁ ଚେଷ୍ଟା କରୁଛି। ଏଇ ପ୍ରଥମ ଶ୍ଳୋକରେ ଋଷଭଦେବ ମଧ୍ୟ ସେ କଥା କହିଛନ୍ତି, ଏଇ ପ୍ରଥମ ଅଧ୍ୟାୟ ଏଇ ପଞ୍ଚମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେ କଥା ସେ କହୁଛନ୍ତି। ନାୟକ ଦେହ ଦେହାନ ଲୋକେ କଷ୍ଟାନ କାମାନ ଅହତେ ବିଡ଼ୁଜାଙ୍ଗେ ତପୋ ଦିବ୍ୟ ପୁତ୍ର କାର୍ଯ୍ୟ ସତ୍ୟମ ଶୁଦ୍ଧି ଚଷ୍ମାତ୍ ବ୍ରହ୍ମ ସୌଖ୍ୟମ ତୁ ଅନନ୍ତମ। ଏଇ ଯେଉଁ ମନୁଷ୍ୟ ଶରୀର ଜଣେ ପ୍ରାପ୍ତ ହେଇଛି ମାନେ ବହୁତ ଉନ୍ନତ ଶରୀର ପ୍ରାପ୍ତ ହୋଇଛି, ବହୁତ ଜଣ ପରେ ବହୁତ ଯେ ସୌଭାଗ୍ୟକ୍ରମେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି, ଏବଂ ବିଶେଷ ଭାବରେ ଭାରତବର୍ଷରେ ଏବଂ ଭାରତବର୍ଷର ଉତ୍କଳଖଣ୍ଡରେ ଯେଉଁମାନେ ମନୁଷ୍ୟ ଶରୀର ପ୍ରାପ୍ତ ହୋଇଛନ୍ତି ତାଙ୍କ କଥା କ'ଣ କହିବା। ଦେବତାମାନେ ସ୍ୱର୍ଗ ଦେବତାମାନେ ଭଗବାନ ପ୍ରାର୍ଥନା କରୁଛନ୍ତି, ଆମେ ଆମର ଯେ ପୁଣ୍ୟ ସରିଯିବ ଆମକୁ ଭାରତବର୍ଷରେ ଜଣେ ମନୁଷ୍ୟ କରି ଜନ୍ମଗ୍ରହଣ କରନ୍ତୁ, ଜନ୍ମ ଦିଅନ୍ତୁ, ଏଭଳି ଭାବରେ ସେମାନେ ଭଗବାନ ପ୍ରାର୍ଥନା କରୁଛନ୍ତି। ଏଇ ପଞ୍ଚମ ସ୍କନ୍ଧରେ ଆସିବ ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ, ସ୍ଥାନ ନା ଦେବତାମାନଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି, ସ୍ୱର୍ଗ ଲୋକ ସ୍ଥାନ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ଋଷଭଦେବ କହୁଛନ୍ତି ଯେ ସାଧାରଣତଃ ଆମର ଯେଉଁ ମନୁଷ୍ୟ ଜନ୍ମ ଏ ଘୁଷୁରୀ ଭଳି ଜୀବନଯାପନ କରିବାକୁ ଉଦ୍ଦିଷ୍ଟ ନୁହଁ, ଘୁଷୁରୀ ଭଳି ଜୀବନଯାପନ କରିବାକୁ ଉଦ୍ଦିଷ୍ଟ ନୁହଁ। ନାୟମ ଦେବ ଦେହାଜାଙ୍ଗ ଲୋକେ କଷ୍ଟାନ କାମା ନରନ୍ତି ବିଡ଼ୁଜାଙ୍ଗେ, ବିଡ଼ୁଜା ମାନେ ଯେମାନେ ବିଷ୍ଠା ଭୋଜନକାରୀ ଶୁକର ଘୁଷୁରୀ, ଏମାନେ ବିଷ୍ଠା ପର୍ଯ୍ୟନ୍ତ ମଧ୍ୟ ଖାଇବା ପାଇଁ ପଶ୍ଚାତପଦ ହେଉନାହାନ୍ତି। ଇନ୍ଦ୍ର ଥରେ ରାଜା ଥିଲେ, ଇନ୍ଦ୍ର ଯେତେବେଳେ ସ୍ୱର୍ଗର ରାଜା ଥିଲେ ସେ ତାଙ୍କର ଗୁରୁ ବୃହସ୍ପତିଙ୍କ ପ୍ରତି ଅପମାନ କରିଛନ୍ତି, ତାଙ୍କୁ ତାଙ୍କ ପ୍ରତି ଅପରାଧ କରିଛନ୍ତି, ଯେଉଁଥିପାଇଁ ସେ ଅଭିଶାପ ଦେଇଥିଲେ ଯେ ତୁମେ ଘୁଷୁରୀ ହେଇଗଲା। ଘୁଷୁରୀ ହେଇଗଲା ପରେ ସେ ପୁଣି ଭୁଲିଗଲେ ସ୍ୱର୍ଗଲୋକ, ଆମ ପୂର୍ବଜନ୍ମରେ କ'ଣ ଥିଲା ଆମେ ସବୁ ଭୁଲି ଯାଇଛୁ, ବର୍ତ୍ତମାନ ଆମେ ଏହିଭଳି ଭାବରେ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡରେ ଘୁରି ବୁଲୁଛେ, ଆମେ ପୂର୍ବଜନ୍ମରେ କ'ଣ କରିଥିଲେ ଆମେ ଭୁଲି ଯାଇଛୁ। ତେଣୁ ଯେତେବେଳେ ଇନ୍ଦ୍ର ଘୁଷୁରୀ ଜନ୍ମ ପାଇଲେ ସେତେବେଳେ ସେ ସ୍ୱର୍ଗଲୋକ କଥା ଭୁଲିଗଲେ, ଏବଂ ଘୁଷୁରୀ ହେଇକିରି ପୃଥିପୃଷ୍ଠରେ ସେଇ ବିଷ୍ଠା ଖାଇକିରି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଘୁଷୁରୀ ମାଈ ଘୁଷୁରୀ ସହିତ ସ୍ନାନ କରି ପିଲା ଛୁଆ ଜନ୍ମ କରିକିରି ଏଇଥିରେ ସେ ଆହାର ନିଦ୍ର ପରିବର୍ତ୍ତନ ଏଇଥିରେ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। କିନ୍ତୁ ସ୍ୱର୍ଗ ପକ୍ଷରେ ଯେତେବେଳେ ଇନ୍ଦ୍ର ନାହାନ୍ତି ସେତେବେଳେ ସ୍ୱର୍ଗରେ ଭାଳିଣୀ ପଡ଼ିଗଲା ଦେବତାମାନଙ୍କର, ଦେବତାମାନଙ୍କର ଯଦି ଜଣେ ଯେଉଁ ସବୁ ଲୋକରେ ସବୁ ସମାଜରେ ଜଣେ ନେତାର ଆବଶ୍ୟକତା ରହିଛି, ଲିଡ଼ର ଯଦାଚରିତ ଶ୍ରେଷ୍ଠ ତତ୍ତ ତରୋଜନ ସଦତ ପ୍ରମାଣ କୃତି ଲୋକ ସ୍ଥଗନ ବର୍ତ୍ତତେ, ଯେ ନେତା ହେବେ ସିଏ ଯେଉଁଭଳି ଭାବରେ ଆଚରଣ କରିବେ ସାଧାରଣ ପ୍ରଜାମାନେ ତାକୁ ପାଳନ କରିବେ, ସେଟାକୁ ଅନୁସରଣ କରିବେ, ସେ ଯାହା କହିବେ ତାକୁ ଲୋକମାନେ ସେ ଅନୁସାରେ କାର୍ଯ୍ୟ କରିବେ। ଦେବଲୋକରେ 33 କୋଟି ଦେବତା ଅଛନ୍ତି, ତାଙ୍କର ଯଦି ଜଣେ ନେତା ନ ରହିବେ ତାହେଲେ ଦେବତାମାନେ କେମିତି କାର୍ଯ୍ୟ କରିବେ? ତେଣୁ ବ୍ରହ୍ମାଙ୍କର ଚିନ୍ତା ପଡ଼ିଗଲା କେମିତି ପୁଣି ଏଇ ଘୁଷୁରୀ ଇନ୍ଦ୍ରକୁ ନେଇକରି ସ୍ୱର୍ଗଲୋକରେ ସ୍ଥାପନ କରିବେ। ତେଣୁ ସେ ଆସିଲେ, ପୃଥିବୀକୁ ଆସିଲେ। ସେଥିପାଇଁ ସେ ଘୁଷୁରୀ ଅନେକ ଘୁଷୁରୀ ଆସିଛନ୍ତି, ବ୍ରହ୍ମା ଜାଣନ୍ତି ସବୁ। ସିଏ ହେଉଛନ୍ତି ବିଧି, ଆମେ କେତେ ବର୍ଷ ବଞ୍ଚିବା, କେଉଁଠି ଜନ୍ମଗ୍ରହଣ କରିବା, ଏସବୁ ସେ ଲେଖିଦେଇଛନ୍ତି। ଆମର ଲଲାଟରେ ଲେଖିଦେଇଛନ୍ତି, ହାତ ଏସବୁ ଥିରେ ଲେଖିଦେଇଛନ୍ତି। ଲଲାଟ ଲିଖନ, କପାଳ ଲିଖନ, କେ କରିବ ଆନ ବୋଲି କୁହାଯାଇଛି। ଏଇଟା କିନ୍ତୁ ଆନ ହେଇପାରିବ, ଭଗବାନ ଆନ କରିପାରିବେ, ଅନ୍ୟଥା ଆଉ କେହି କରିପାରିବେ ନାହିଁ। ତେଣୁ ବ୍ରହ୍ମା ଦେଖିଲେ ସେ ଯେଉଁ ଘୁଷୁରୀ ଇନ୍ଦ୍ର ଯିଏ ଥିଲେ, ସେ ଘୁଷୁରୀକି ତାକୁ ପ୍ରଥମେ କହିଲେ, ଆରେ ତମେ ଏଠି କ'ଣ ଏସବୁ କାର୍ଯ୍ୟ କରୁଛ, ଅଖାଦ୍ୟ ଗ୍ରହଣ କରୁଛ, ଅମେଧ୍ୟ ଅମେଧ୍ୟ ଶବ୍ଦ ଭଗବତ ସତ୍ୟ ସନ୍ଧ୍ୟାରେ ଭଗବାନ କହିଛନ୍ତି। ଯେତେବେଳେ ଖାଦ୍ୟ ବିଷୟରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ସତ୍ୱ ରଜ ତମ ତିନି ଗୁଣର ଖାଦ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି। ଆହାର ସ୍ତୁତି ସର୍ବସ୍ୱ ତ୍ରିବିଧା ଭଗବତି ପ୍ରିୟ, ତିନି ପ୍ରକାର ଖାଦ୍ୟ ରହିଛି। ତମ ଗୁଣର ଖାଦ୍ୟ କ'ଣ ନା ଅମେଧ୍ୟ, ଏ ଯେଉଁ ମାଛ ମାଂସ ସେ ଖାଦ୍ୟ ଅର୍ପଣ କରୁଛନ୍ତି, ଇଏ ହେଉଛି ଅମେଧ୍ୟ ତମ ଗୁଣର ଖାଦ୍ୟ। ତେଣୁ ଶୁକର ବା ଘୁଷୁରୀ ତାର ଖାଦ୍ୟ ହେଉଛି ବିଷ୍ଠାରେ ସେ ଆନନ୍ଦପ୍ରାପ୍ତ ହେଉଛି। ମମା କହୁଛନ୍ତି ତୁମେ ଏଇସବୁ ଖାଦ୍ୟ କ'ଣ କହୁ, ନନ୍ଦନକାନନରେ କେତେ ସୁନ୍ଦର ଖାନା ସବୁ ରହିଛି, କେତେ ସୁନ୍ଦର ଖାଦ୍ୟ ରହିଛି, ତୁମେ ଏଇସବୁ କ'ଣ ଖାଇବ, ତୁମେ ପୁରା ଥିଲ ଇନ୍ଦ୍ର ଥିଲ, ଆସ 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 ଛାଡ଼ ଛାଡ଼ିକି ଆସ, ତୁମ ସବୁ ତ୍ୟାଗ କରିକି ଆସ ସ୍ୱର୍ଗଲୋକକୁ ଆସ। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେନ ଗୁରୁ ମହାରାଜ କହନ୍ତି, ଏ କଥା ଶୁଣିକିରି ଇନ୍ଦ୍ର ଗୋଟେ କାନରେ ପଡ଼ି ଆର କାନରେ ଛାଡ଼େ ବାହାର କରିଦେଲେ। ସେ ବ୍ରହ୍ମାଙ୍କ କଥା ଚତୁର୍ମୁଖ କିଏ ଗୋଟେ ଭୂତ କିଏ ଆସିବ ବୋଲି ଭାବୁଛନ୍ତି, ଚାରିମୁଖ ଧରି କିଏ ଲୋକ ଜଣେ ଆସିକି, ମନୁଷ୍ୟ ତ ସବୁ ଗୋଟିଏ ମୁଖ ଗୋଟିଏ ମୁଣ୍ଡ ରହିଛି, ଚାରିମୁଣ୍ଡ ବାଲା କିଏ ଜଣେ ଆସିକି ଜଣେ, କିଏ ଗୋଟେ ପାଗଳ ମୂର୍ତ୍ତି କିଏ ହେଉଛି, ସେ ଚିନ୍ତା କରୁଛନ୍ତି ଘୁଷୁରୀ। ତେଣୁ ସେ କଥା ଶୁଣିଲେଣି ଲୋକ, କିନ୍ତୁ ବ୍ରହ୍ମା ଯେ ସାଧୁ ସେମାନେ ଜାଣନ୍ତି କାହିଁକି ଏଭଳି ଜଣେ ଅନ୍ଧକାର ଅଜ୍ଞାନ ଭିତରେ ଅଛି ନା, ଏଇ ଯେଉଁ ଆସକ୍ତି ରହିଛି, ଯେଉଁ ପୁରୁଷର ସ୍ତ୍ରୀ ପ୍ରତି ଆସକ୍ତି, ସ୍ତ୍ରୀର ପୁରୁଷ ପ୍ରତି ଆସକ୍ତି, ଏହାଦ୍ୱାରା ଏ ଯେଉଁ କୁହାଯାଉଛି କର୍ମବନ୍ଧ, ଏ କର୍ମବନ୍ଧନଟା ରହୁଛି କ'ଣ ପାଇଁ, ଏ ଆସକ୍ତି ପାଇଁ। ତେଣୁ ବ୍ରହ୍ମା ଦେଖିଲେ ଆର ଯେଉଁ ମାଈ ଘୁଷୁରୀ ପ୍ରତି ଆସକ୍ତି ରହିଛି, ସେ ମୋ କଥା ଶୁଣିବ ନାହିଁ, ଆମେ କାହିଁକି ଭଗବାନ କଥା ଶୁଣୁନେ, ଭଗବତରେ ଭଗବାନ ଏତେ ଜ୍ଞାନ ଦେଇଛନ୍ତି। ଭଗବାନ କହୁଛନ୍ତି ଯେଉଁମାନେ ମୋର ଏ କଥା ଶ୍ରବଣ କରିବେ, ଜୟଗାମ ପରମ ଗୁହ୍ୟାଙ୍ଗ ମଦଭକ୍ତି, ସେ ମୋର କଥା ଅନୁସାରେ ଯେଉଁମାନେ କାର୍ଯ୍ୟ କରିବେ ସେମାନେ ମୋର ଅତ୍ୟନ୍ତ ପ୍ରିୟ ହେବେ। ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯେଉଁମାନେ ଭକ୍ତା କହିଛନ୍ତି ତଦମ ଭକ୍ତି ଉପରୋଧମ ଅସ୍ନାମି ପ୍ରତାତ୍ମନ, ଭଗବାନ ଆମକୁ ଅନୁରୋଧ କରୁଛନ୍ତି ମୋତେ ଟିକେ ପତ୍ରଟିଏ ଦିଅ, ନହେଲେ ଫୁଲଟିଏ ଦିଅ, ନହେଲେ ଫଳଟିଏ ଦିଅ, ଭଗବାନ କିଛି ଆବଶ୍ୟକତା ନାହିଁ। ଭଗବାନ ମାନେ ଭୋକିଲା କୁହନ୍ତି ଯେ ଆମେ ତାଙ୍କୁ ଯଦି ଖାଇବାକୁ ନ ଦେବା ସେ ବଞ୍ଚିପାରିବେନି, ଭଗବାନଙ୍କର କୌଣସି ଆତ୍ମକାମ, ସେ ନିଜ ନିଜର ନିଜ ଦ୍ୱାରା ସେ ତୃପ୍ତ ହୋଇଥାନ୍ତି, ତାଙ୍କର କୌଣସି କାମନା ନଥାଏ, କୌଣସି ଆବଶ୍ୟକତା ନଥାଏ, ସେ ସମସ୍ତଙ୍କର କାମନା ପୂରଣ କରେ, ତାଙ୍କର କୌଣସି କାମନା ନଥାଏ। ତେଣୁ ଭଗବାନ କହିଲେ ମଧ୍ୟ ଆମେ ଶୁଣୁନେ କାହିଁକି, ନା ଆମର ଏଇ ଯେଉଁ ଭୌତିକ ଆସକ୍ତି ରହିଛି, ଏ ଆସକ୍ତି ଦ୍ୱାରା ଆମେ ସାଧୁ ଶାସ୍ତ୍ର ଗୁରୁ କଥା ଶୁଣୁନି, ଗୋଟେ କାର୍ଯ୍ୟ କରି ଆମ କାର୍ଯ୍ୟ ପ୍ରଭାବ କରିଦେଉଛି। ତେଣୁ ବ୍ରହ୍ମା ଜାଣନ୍ତି ଇନ୍ଦ୍ର କାହିଁକି ଶୁଣୁନାହାନ୍ତି ମୋ କଥା, ତେଣୁ ଇନ୍ଦ୍ର କ'ଣ କଲେ, ବ୍ରହ୍ମା କ'ଣ କଲେ ନା ଇନ୍ଦ୍ରଙ୍କର ଯେଉଁ ସେ ଘୁଷୁରୀର ଯେଉଁ ପତ୍ନୀ ଅଛି ସେ ପିଲାମାନଙ୍କୁ ଆଉ ମାରିଦେଲେ, ପିଲାମାନଙ୍କୁ ମାରିଦେଲେ, ତାଙ୍କର ଘୁଷୁରୀ ତ ବହୁତ ପିଲା ଛୁଆ ରହିଛି ସବୁ, ଆଠ ଦଶଟା ପିଲା ସବୁ ଥିଲେ, ତାକୁ ସେ ମାରିଦେଲେ। ମାରିଦେଲା ପରେ ଇନ୍ଦ୍ର ଯେଉଁ ଘୁଷୁରୀ କ୍ରୋଧ ପ୍ରକାଶ କଲେ, କିନ୍ତୁ ସେ ତଥାପି ଶୁଣୁନାହାନ୍ତି ବ୍ରହ୍ମାଙ୍କ କଥା, କାହିଁକି ସେ କହୁଛନ୍ତି ମୋର ତ ସ୍ତ୍ରୀ ଅଛି, ମୁଁ ଆହୁରି ପିଲା ଛୁଆ ଜନ୍ମ କରିବି, ଏତେ ଚିନ୍ତା କରୁଛନ୍ତି। ତେଣୁ ବ୍ରହ୍ମା କ'ଣ ତାଙ୍କ ସ୍ତ୍ରୀକୁ ହତ୍ୟା କଲେ, ସ୍ତ୍ରୀ କଥା ପରେ ଏଥର ଘୁଷୁରୀର ଇନ୍ଦ୍ର ଘୁଷୁରୀର ଯାଇକି ଚେତନା ଆସିଲା, ସେ ବହୁତ କ୍ରୋଧ ପ୍ରକାଶ କଲା, ଏ କିଏ ମୋର ସବୁ ସନ୍ତାନମାନଙ୍କୁ ମୋ ସ୍ତ୍ରୀକୁ ମାରିଦେଉଛି, ତାଙ୍କ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଇଗଲା। ତେଣୁ ବ୍ରହ୍ମାଙ୍କ ସହିତ କ'ଣ ସେ ଯୁଦ୍ଧ କରିବ, ତେଣୁ ପରାହତ ହେଇକରି ତାପରେ ସେ ପଚାରିଲେ କ'ଣ କହୁଛନ୍ତି ଆପଣ, ବର୍ତ୍ତମାନ ଶୁଣିବା ପାଇଁ ପ୍ରସ୍ତୁତ ହେଲା। ତେଣୁ ବ୍ରହ୍ମା କହିଲେ ତୁମର ଥିଲ ସ୍ୱର୍ଗ ରାଜା ଥିଲ, ଇନ୍ଦ୍ର ଥିଲ, ଆଉ ତୁମେ ଏଠି ଆସି କ'ଣ ଘୁଷୁରୀ ଜନ୍ମ ପାଇକରି ଘୁଷୁରୀ ଖାଦ୍ୟ ଶିଖା, ନା ସେଠି କ'ଣ ମାଈ ଘୁଷୁରୀ ଅଛି, ସେଠି ଏଇଭଳିଆ ବିଷ୍ଟା ଅଛି ଖାଇବା ପାଇଁ, ଏଇଭଳି ଭାବରେ ସେ ପ୍ରଶ୍ନ ପଚାରୁଛନ୍ତି। ତେଣୁ ବ୍ରହ୍ମା କହୁଛି ସେଠି ସ୍ୱର୍ଗ ସୁଖ ସବୁ ରହିଛି, ଶ୍ରୀ ନନ୍ଦନକାନନ ଅଛନ୍ତି, ତୁମର ପତ୍ନୀ ଅଛନ୍ତି, ଇନ୍ଦ୍ର ସଚି ରହିଛନ୍ତି, ତୁମ ପତ୍ନୀ ଅନେକ ଅପସରା ମାନେ ସବୁ ଅଛନ୍ତି, ଅନେକ ଭୂଗୋଳର କେତନ ଭୁକ୍ତ ସର୍ବଲୋକ ବିଶାଳ କ୍ଷୀଣୀ ପୁଣ୍ୟ ମୃତ୍ୟୁ ଲୋକ ବିଶନ୍ତି ଭଗବତରେ ତମ ଉଦ୍ଧାର ଭଗବାନ କହୁଛନ୍ତି। ଅନେକ ପ୍ରକାର ଐଶ୍ୱର୍ଯ୍ୟ ରହିଛି ଯେଉଁଥିପାଇଁ କି କର୍ମାତ୍ମକ କର୍ମ ବିଷୟରେ ବର୍ଣ୍ଣନା କରାଯାଉଛି। ଲୋକମାନେ କର୍ମକାଣ୍ଡ ଦ୍ୱାରା କାହିଁକି ଆକୃଷ୍ଟ ହେଉଛନ୍ତି ନା ସ୍ୱର୍ଗରେ ବା ଅନ୍ୟ ଲୋକ, ଆମେ ଦେଖନ୍ତୁ ପୃଥିବୀ ପୃଷ୍ଠରେ ମଧ୍ୟ ବହୁତ ଲୋକମାନଙ୍କୁ ବର୍ତ୍ତମାନ ପାସପୋର୍ଟ ଅଫିସ୍ ଅଛି ଭୁବନେଶ୍ୱରରେ, ହଁ ସେ ଦେଖିବ ସବୁବେଳେ ଲାଇନ୍ ଲାଗିଥିବ କାହିଁକି ନା ପାଶ୍ଚାତ୍ୟ ଜଗତକୁ ଯିବା ପାଇଁ। ପାଶ୍ଚାତ୍ୟ ଜଗତରେ ବହୁତ ଐଶ୍ୱର୍ଯ୍ୟ ରହିଛି, ଆମର ପୁଅ ବି ଥିଲା ପାଶ୍ଚାତ୍ୟ ଜଗତ, ବର୍ତ୍ତମାନ ସେ ଚାହୁଁଛି ପାଶ୍ଚାତ୍ୟ ଜଗତ ଯିବା ପାଇଁ, କାନାଡ଼ାରେ ଥିଲା ସେ ଫେରି ଆସିଲା ପରେ ବହୁତ ଚେଷ୍ଟା କରିଛି ଯିବା ପାଇଁ କାନାଡ଼ା, କାହିଁକି ଯିବା ପାଇଁ ଚାହୁଁଛନ୍ତି ନା ବହୁତ ପ୍ରକାର ଐଶ୍ୱର୍ଯ୍ୟ ସେଠି ସବୁ ରହିଛି। ଲୋକମାନେ ଏଇ ବେଦରେ ଯେଉଁମାନେ ବେଦ ଅଧିକାଂଶ ଲୋକ ତ ବେଦ ଅଧ୍ୟୟନ କରୁନାହାନ୍ତି, ବେଦକୁ ମାନୁନାହାନ୍ତି, ଚେତନ ମହାପ୍ରଭୁ କହୁଛନ୍ତି ଯେଉଁମାନେ ବେଦକୁ ମାନୁଛନ୍ତି ସେମାନେ ବେଦକୁ ମୁଖରେ ମାନୁଛନ୍ତି କିନ୍ତୁ ପ୍ରକୃତରେ ବେଦର ଯେଉଁ ଜ୍ଞାନ ରହିଛି ସେଟାକୁ ପ୍ରକୃତ ହୃଦୟରେ ଗ୍ରହଣ କରୁନାହାନ୍ତି। ତେଣୁ ଯେଉଁମାନେ ବେଦକୁ ପ୍ରକୃତରେ ଗ୍ରହଣ କରୁଛନ୍ତି ସେମାନେ ବେଦରେ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୋଇଛନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଜାମିନାଂ କୋଷିତାଂ ବାଚନ ପ୍ରବଦନ୍ତି ଅଭିପସ୍ଥିତ ବେଦବାଦର ତା ପାଠ ନାନ୍ୟ ସ୍ଥିତି ବାହାରେ। ବେଦରେ ଯେଉଁ କର୍ମକାଣ୍ଡ ଧାରା ବର୍ଣ୍ଣନା କରାଯାଇଛି, ସ୍ୱର୍ଗଲୋକ ଇତ୍ୟାଦିର ବିଷୟରେ ଯେଉଁ ବିଶାଳ ଐଶ୍ୱର୍ଯ୍ୟ ସବୁ ରହିଛି ସେ ବିଷୟରେ ବର୍ଣ୍ଣନା କରାଯାଉଛି, ଲୋକମାନେ ସେଥିପ୍ରତି ଆକୃଷ୍ଟ ହେଇକି ଆସୁଛନ୍ତି। ସେମାନେ କହୁଛନ୍ତି ବେଦର ଇଏ ହେଉଛି ସାର ଜିନିଷ, ବେଦର ଯେଉଁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ'ଣ ନା ଭଗବାନଙ୍କୁ ଜାଣିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ବେଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବେଦେଶ ସର୍ବେ ରାମେବ ବେଦ୍ୟୋ, ବେଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ଜାଣିବା, ଭଗବାନଙ୍କ ନାମ ନେବା, ଇଏ ହେଉଛି ବେଦର ମୁଖ୍ୟ ଫଳ। କିନ୍ତୁ ଲୋକମାନେ ଯେଉଁମାନେ କର୍ମକାଣ୍ଡ ଧାରାରେ ଆକୃଷ୍ଟ ହୋଇଛନ୍ତି ସେମାନେ ବେଦର ମୁଖ୍ୟ ଫଳ କ'ଣ ଗ୍ରହଣ କରନ୍ତି ନା କେମିତି ସ୍ୱର୍ଗଲୋକକୁ ଯିବା। କର୍ମକାଣ୍ଡ କର୍ମକାଣ୍ଡ ଜ୍ଞାନ କାଣ୍ଡ କେବଳ କର୍ମକାଣ୍ଡ କେବଳ ବେଦର ଯେଉଁ ସ୍ୱର୍ଗ ଲୋକରେ ଯେଉଁ ରହିଛି ବହୁତ ପ୍ରକାର ସ୍ୱର୍ଗର ଐଶ୍ୱର୍ଯ୍ୟ ରହିଛି। ଯେଉଁମାନେ ବେଦ ଅଧ୍ୟୟନ କରନ୍ତି ବେଦରେ ତିନୋଟି କାଣ୍ଡ ରହିଛି, ଗୋଟେ ହେଉଛି କର୍ମକାଣ୍ଡ, ଗୋଟେ ହେଉଛି ଜ୍ଞାନକାଣ୍ଡ, ଆଉ ଗୋଟେ ହେଉଛି ଉପାସନା କାଣ୍ଡ। ସାଧାରଣତଃ ଯେଉଁମାନେ ବେଦ ଅଧ୍ୟୟନ କରନ୍ତି ସେମାନେ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୁଅନ୍ତି, ସେଠାରେ କର୍ମାତ୍ମକ ଜ୍ଞାନ ଶରୀର ବନ୍ଧ ଭଗବାନ ଏଠି ଉଷଦ କହୁଛନ୍ତି। କାରଣ ଏହିସବୁ ଯେଉଁ କର୍ମ ସବୁ ପୁଣ୍ୟକର୍ମ, ପୁଣ୍ୟକର୍ମ କଲେ ଉନ୍ନତ ଲୋକ ପ୍ରାପ୍ତ ହେବେ, ତେଣୁ ଲୋକମାନେ ପୁଣ୍ୟକର୍ମ ପ୍ରତି ଆକୃଷ୍ଟ ହୋଇଛନ୍ତି। ଯୁଧିଷ୍ଠିର ମହାରାଜ ତା କଥା କର୍ମ, ଇନ୍ଦ୍ର କଥା ସାରିବା ଭାବ, ତେଣୁ ଇନ୍ଦ୍ରଙ୍କୁ ଏଇଭଳି ଭାବରେ ଯେତେବେଳେ ବ୍ରହ୍ମା ଯେତେବେଳେ ତାଙ୍କୁ କହିଲେ ସ୍ୱର୍ଗରେ ଅନେକ ଐଶ୍ୱର୍ଯ୍ୟ ସବୁ ରହିଛି, ତମେ ସେଠି ସବୁ ବହୁ କରୁଥିଲ, ସ୍ୱର୍ଗଲୋକ ଥିଲା, ଦେବତାମାନେ ଗୋଟିଏ ମନୁଙ୍କ ସମୟ ଯେଉଁ ରହିଛି ଗୋଟେ ମନୁଙ୍କର ଯେଉଁ ଗୋଟେ ମନୁଙ୍କ ସମୟ ପର୍ଯ୍ୟନ୍ତ ସେମାନେ ଦେବତାମାନେ ରହନ୍ତି। ମନୁ ଯେତେବେଳେ ପରିବର୍ତ୍ତନ ହୁଅନ୍ତି ସେତେବେଳେ ଦେବତାମାନେ ମଧ୍ୟ ପରିବର୍ତ୍ତନ ହୁଅନ୍ତି, ତାଙ୍କର ବହୁତ ଆୟୁଷ ଅଛି ତାଙ୍କ ସବୁ। ତେଣୁ ଯେତେବେଳେ ଏମିତି କହିଲେ ତାପରେ ସେ ପଚାରୁଛନ୍ତି ସେଠି ସବୁ ଏସବୁ ସୁଖ ମିଳିବ ନା ନାହିଁ, ଏଇ ମାଈ ସୁକରି ମିଳିବ ନା ନାହିଁ, ଏସବୁ ବିଷ୍ଠା ସେଠି ମିଳିବ ନା ନାହିଁ। ତେଣୁ ବ୍ରହ୍ମାଙ୍କ ସେଠି ବହୁତ ଉନ୍ନତ ସୁଖ ସବୁ ରହିଛି, ତୁମର ପତ୍ନୀ ରହିଛନ୍ତି, ସଚି ରହିଛନ୍ତି, ଅନେକ ଅପସରାମାନେ ଅଛନ୍ତି, ସବୁ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ରହିଛି, ଏଇସବୁ ଖାଦ୍ୟ କ'ଣ? ତେଣୁ ମୁଁ ଯାହା ହଉ ତାପରେ ସେ ରାଜି ହେଇକି ପୁଣି ସ୍ୱର୍ଗକୁ ଗଲା। ତେଣୁ ଏଇଭଳି ଭାବରେ ଯେଉଁମାନେ ଋଷଭଦେବ କହୁଛନ୍ତି, ନାୟମ ଦେହ ଦେହ ଭାଜା ଲୋକେ କଷ୍ଟ କାମ ନରାତେ ବିଭୁଜାଙ୍ଗେ, ଘୁଷୁରି ଯାଆନ୍ତି ସକାଳ ପର୍ଯ୍ୟନ୍ତ ସନ୍ଧ୍ୟା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ, କେଉଁଠି ବିଷ୍ଠା ମିଳିବ ସେଥିପାଇଁ ଚେଷ୍ଟା କରୁଛି। ମନୁଷ୍ୟ ଜୀବନ ସେଥିପାଇଁ ଉଦ୍ଦିଷ୍ଟ ନୁହଁ। ମନୁଷ୍ୟ ଜୀବନ କ'ଣ ପାଇଁ ଉଦ୍ଦିଷ୍ଟ? ନା ତପ ଦିବ୍ୟମ ପୁତ୍ରକା ଜୈନ ସତ୍ୟମ ସିଦ୍ଧି, ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ ହେଇଛି। ଆଜିର ଯେଉଁମାନେ ଏଇ ଏକାଦଶୀ ବ୍ରତ ପାଳନ କରୁଛନ୍ତି, ଇଏ ଗୋଟେ ତପସ୍ୟା। ମନୁଷ୍ୟ ଜୀବନ ସେଥିପାଇଁ ଉଦ୍ଦିଷ୍ଟ, ତପ ଦିବ୍ୟମ ପୁତ୍ରକା ଜୈନ କଲେ କ'ଣ ହବ? ନା ସତ୍ୟମ ସିଦ୍ଧି, ଆମର ହୃଦୟ ଶୁଦ୍ଧି ହେବ। ଆମେ ଯେଉଁ ଭଗବାନଙ୍କ ନାମ ନେଉଛେ ଆଦ୍ୱାରା ଚେତୁ ଦର୍ପଣ ମାର୍ଜନମ, ଆମର ହୃଦୟ ଶୁଦ୍ଧ ହେଉଛି, ପବିତ୍ର ହେଉଛି। ଏବଂ ହୃଦୟ ଶୁଦ୍ଧି ହେଲେ କ'ଣ ହବ? ନା ଯସ୍ମା ବ୍ରହ୍ମ ସୌଖ୍ୟମ ତୁ ଅନନ୍ଦମ, ଲୋକମାନେ ଏଇ ଭୌତିକ ସୁଖ ପାଇଁ ଧାବିତ ହେଉଛନ୍ତି। ଇନ୍ଦ୍ରିୟ ଜାତୀୟ ସୁଖ ଯେଉଁ ରହିଛି, ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ, ଏ ଯେଉଁ ପ୍ରକାର ବିଭିନ୍ନ ପ୍ରକାର ଭୌତିକ ଆନନ୍ଦ ରହିଛି, ଏହି ଆନନ୍ଦ ପ୍ରତି ଲୋକମାନେ ଆକୃଷ୍ଟ ହେଉଛନ୍ତି। ଏଥିରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଭଗବାନ ଭଗବତ ପଞ୍ଚମ ଧାରା କହୁଛନ୍ତି, ଇଏ ହେଉଛି ସଂସ୍ପର୍ଶତା ଭୋଗା। ଆମେ ଇନ୍ଦ୍ର ସୁଖ ଯେଉଁ ଆନନ୍ଦ ପ୍ରାପ୍ତ ହେବା, ଇଏ ହେଉଛି ଆଦ୍ୟନ୍ତବନ୍ତ କୌନ୍ତେୟ। ଯେହି ସଂସ୍ପର୍ଶ ଦୁଃଖ ଯୌନ ଇଏ ବୋଧେ, ଏ ଦୁଃଖରୁ ଆରମ୍ଭ ହେଉଛି। ଭୌତିକ ଜଗତରେ ଯେତେ ଆନନ୍ଦ ଅଛି, ଯେତେ ସୁଖ ପ୍ରାପ୍ତ ହେଉଛନ୍ତି, ଏ ଦୁଃଖ କଲେ କଷ୍ଟ କଲେ କିଛି ସୁଖ ପାଉଛନ୍ତି। ଏବଂ ଯେଉଁ ସୁଖର ଆଦି ଅଛି ସେ ସୁଖର ମଧ୍ୟ ଅନ୍ତ ଅଛି। ତେଣୁ ନ ତେଇ ସୁ ରହନ୍ତି ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ। ତେଣୁ ଯେଉଁମାନେ ଭଗବାନଙ୍କ ପାଇଁ କିଛି ତପସ୍ୟା କରୁଛନ୍ତି, ଭଗବାନଙ୍କ ସେବାରେ ରତ ରହୁଛନ୍ତି, ସେମାନେ ଯେଉଁ ପ୍ରାପ୍ତ ହେବେ, ଯେଉଁ ସୁଖ ପ୍ରାପ୍ତ ହେବେ, ସେ ହେଉଛି କ'ଣ? ବ୍ରହ୍ମ ସୌଖ ଅନନ୍ତମ, ଏ ସୁଖର ଅନ୍ତ ନାହିଁ, ଶେଷ ହେବନି। ମହାପ୍ରଭୁ କହୁଛନ୍ତି କ'ଣ ନା, ଆନନ୍ଦ ବୋଧି ବର୍ଦ୍ଧନମ, ଆନନ୍ଦ ସବୁବେଳେ ବଢ଼ିବରିକ ଚାଲିବ। ଥରେ ପ୍ରଭୁପାଦ ମହାରାଜ ଆଶ୍ଚର୍ଯ୍ୟ ଜଗତ ଥିଲାବେଳେ, ଆମର ତ ଯେଉଁମାନେ ଇସ୍କନର ସଭ୍ୟ ହେଉଛନ୍ତି ବା ଇସ୍କନର ଦୀକ୍ଷିତ ହେଉଛନ୍ତି, ତାଙ୍କ ପାଇଁ ନିୟମ ରହିଛି, ଚାରୋଟି ନିୟମ, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା, ପୋଷାକଳ ବନ୍ଦ, ଯେତେ ନିଶାଦ୍ରବ୍ୟ ରହିଛି, ଚାଠୁ ଆରମ୍ଭ କରି ଚା ପାନ ବିଡ଼ି ସିଗାରେଟ୍ ମଦ ଗଞ୍ଜି ଭାଙ୍ଗ ଇତ୍ୟାଦି ଯେତେ ରହିଲା ନିଶାଦ୍ରବ୍ୟ, ତାକୁ ତ୍ୟାଗ କରିବାକୁ ପଡ଼ିବ, ଅବୈଧ ସ୍ତ୍ରୀ ସଙ୍ଗ ତ୍ୟାଗ କରିବାକୁ ପଡ଼ିବ, ଏବଂ ଜୀବ ହତ୍ୟା ମାଛ ମାଂସ ପିଆଜ ରସୁଣ ଇତ୍ୟାଦି ଏତକୁ ବର୍ଜନ କରିବାକୁ ପଡ଼ିବ। ଇଏ ହେଉଛି ତପସ୍ୟା। କଳିଯୁଗରେ ଆମେ ଅନ୍ୟ କିଛି ତପସ୍ୟା କରିପାରିବାନି, କିନ୍ତୁ ପ୍ରଭୁପାଦ ମହାରାଜ ଇଏ ହେଉଛି ଚାରୋଟି ଆମ ପାଇଁ ତପସ୍ୟା। ଏଇ ତପସ୍ୟା ଯେଉଁମାନେ କରୁଛନ୍ତି, ସେ ଇଏ ଯେତେବେଳେ କହୁଥିଲେ ଜଣେ ପାଶ୍ୱ ଜଣେ ଯେଉଁମାନେ ନିଶାଗ୍ରସ୍ତ ବ୍ୟକ୍ତି ସବୁ ରହିଛନ୍ତି, ସେମାନେ ତ ସମସ୍ତେ ନିଶାଗ୍ରସ୍ତ ଥିଲେ ପ୍ରଥମେ, ତେଣୁ ତାଙ୍କ ପ୍ରତି ଜଣେ ପ୍ରଶ୍ନ କଲେ ଯେ ଆପଣ କେବେ ନିଶା ସେବନ କରିଛନ୍ତି? ଭାଙ୍ଗ ବା ମଞ୍ଜେଇ ବା ଅଫିମ ବା ଏସବୁ ନିଶାଦ୍ରବ୍ୟ ମଦ ଏସବୁ ରହିଛି, ଆପଣ କିଛି ପାନ ସେବନ କରିଛନ୍ତି? ନା ନା। ତାହେଲେ ଆପଣ କେମିତି କହୁଛନ୍ତି ଆଦେହରେ ଆନନ୍ଦ ନାହିଁ ବୋଲି? ଆଦେହରେ ବହୁତ ଆନନ୍ଦ ଅଛି। ପ୍ରଭୁପାଦ ମହାରାଜ କହିଲେ, ମୁଁ ଯଦିଓ ନିଶାଦ୍ରବ୍ୟ ସେବନ କରିନି, କିନ୍ତୁ ଏମାନେ ଯେଉଁମାନେ ଅଛନ୍ତି, ମୋର ଶିଷ୍ୟମାନେ ଅଛନ୍ତି, ଏମାନେ ସମସ୍ତେ ପ୍ରଥମେ ନିଶା ସେବନ କରୁଥିଲେ, ହିପି ଥିଲେ ସେମାନେ ସବୁ, ଯେଉଁ କ'ଣ ଡ୍ରଗ୍ସ ଏସବୁ ଖାଇକରି ସେବନ କରିକିରି ସବୁ ରାସ୍ତାରେ ପଡ଼ିକି ରହୁଥିଲେ, ବହୁତ ଧନୀ ବ୍ୟକ୍ତି, କିନ୍ତୁ ସବୁକିଛି ତ୍ୟାଗ କରି ହିପି ଭଳି ସେମାନେ ଜୀବନଯାପନ କରୁଥିଲେ, ବହୁତ ମର୍ମନ୍ତତ ଜୀବନ ସେମାନେ ଯାପନ କରୁଥିଲେ। ପ୍ରଭୁପାଦ ମହାରାଜ କୃପାରୁ ସେମାନେ ସବୁ ଜୀବନ ପ୍ରାପ୍ତ ହେଲେ, ହିପିରେ ସେମାନେ ହାପି ହେଲେ। କିନ୍ତୁ ପ୍ରଭୁପାଦ କହିଲେ, ଆଙ୍କୁ ପଚାରେ, ସେମାନେ କହିବେ, ସେମାନେ ତ ନିଶା ସେବନ କରୁଥିଲେ, ସେମାନଙ୍କର ଅଭିଜ୍ଞତା ସେମାନେ କହିବେ। ତେଣୁ ତାଙ୍କର ଜଣେ ଶିଷ୍ୟ କହିଲେ, କହିଲେ ଜଣେ ଯେତେବେଳେ ନିଶା ସେବନ କରୁଛି, କିଛି ସମୟ ଆନନ୍ଦ ପାଉଛି, ସବୁବେଳେ ପାଇଁ ଆନନ୍ଦ ପାଇବେନି, ନିଶାର ଯେତେବେଳେ ସେ ଚାଲିଯିବ, ଇମ୍ପାକ୍ଟ ଚାଲିଯିବ, ସେତେବେଳେ ସେ ପୁଣି ନର୍ମାଲ ସ୍ଥିତିକୁ ଆସିଯିବ। କିନ୍ତୁ ଇଏ ଯେଉଁ ଭଗବତ ସେବା ରୂପକ ଆନନ୍ଦ, ଇଏ ଗୋଟେ ନିଶା। ଧ୍ରୁବ ମହାରାଜ କହୁଛନ୍ତି, ଆମେ ଭକ୍ତି ମୁହୁ ପ୍ରଭାତାମ ତୈମି ପ୍ରସଙ୍ଗା ଭୂୟାନ ଅନନ୍ତ ମହତା ଅମଳାଶୟାନାମ ଜୈନାଞ୍ଜସ ଅରୁଣା ଓରୁ ପ୍ରସଙ୍ଗ ଭାବି ନେଷେ ଭଗବତ ଗୁଣ କଥା ମୃତ ପାନ ମତ। ଭଗବାନଙ୍କର ଯେଉଁ ଗୁଣ କଥା ପାଳନ କରୁଛନ୍ତି, ସେମାନେ ମଧ୍ୟ ମତୁଆଲ ହେଇଯାଉଛନ୍ତି, ପାଗଳ ହେଇଯାଉଛନ୍ତି। ଭଗବାନ କଥାରେ ଜଣେ ପାଗଳ ହେଇଯାଉଛି, ମୀରାବାଈ ପାଗଳ ହେଇ ସେ ନୃତ୍ୟ କରୁଥିଲେ, ସବୁକିଛି ରାଣାଙ୍କୁ ତ୍ୟାଗ କରିଦେଲେ, ସମସ୍ତ କିଛି ତ୍ୟାଗ କରିଦେଲେ, ଭକ୍ତିରେ ମଧ୍ୟ ପାଗଳ ହିଁ ଆସିବ। ଭକ୍ତିରେ ଯେଉଁମାନେ ଅନ୍ତିମ ସ୍ତରକୁ ଯିବେ ସେମାନେ ପାଗଳ ହିଁ ବୁଲିବେ। ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଝାତାନ ରାଗ ଦୁତିଚିତ୍ତ ଉଚ୍ଚେଇ ହସତ୍ୟତେ ରୋଧିତ ରୋଧି ଗାୟତି ଉନ୍ମାଦ ମୃତ୍ୟୁତି ଲୋକ ବାହ୍ୟ। ଏ ଭାଗବତମ ସାର ବୋଲି ମହାପ୍ରଭୁ କହୁଛନ୍ତି। ଯେଉଁମାନେ ଭକ୍ତିରେ ଅଗ୍ରସର ହେଉଛନ୍ତି ତାଙ୍କର ଏବଂ ବ୍ରତ ସିଏ ହେଉଛି, ଆମେ ଯଦି ଏକାଦଶୀ ବ୍ରତ କରୁଛେ ଭକ୍ତଙ୍କର ବ୍ରତ କ'ଣ? ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ, ଭଗବାନଙ୍କର ନାମ କୀର୍ତ୍ତନ କରିବେ। ଯେଉଁ କୀର୍ତ୍ତନ କଲେ ଯାତା ଅନୁରାଗ ଦୂତଚିତ୍ତ ଉଚ୍ଚେଇ, ବହୁତ ଉଚ୍ଚ ସ୍ତରରେ ସେମାନେ ନାମ କୀର୍ତ୍ତନ କରିବେ। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ।
ଯାତା ଅନୁରାଗ ଦୂତଚିତ୍ତ ଉଚ୍ଚେଇ, କେତେବେଳେ ସେମାନେ ହସୁଥିବେ, କେତେବେଳେ କନ୍ଦନ କରୁଥିବେ, କେତେବେଳେ ଗାଉଥିବେ, କେତେବେଳେ ନୃତ୍ୟ କରୁଥିବେ। ବାହ୍ୟ ଲୋକ ବାହ୍ୟ ସେମାନେ ଜାଣିବେନି, ଏଥିରୁ ଅନ୍ୟମାନେ ଅଛନ୍ତି କାଳେ ଆମର ବର୍ତ୍ତମାନ ହରଣ ହେବ କୀର୍ତ୍ତନ ଆରମ୍ଭ ହେବ, ଲୋକମାନେ ସବୁ ମାତାଜୀମାନେ ପୁରୁଷ ଲୋକମାନେ ଭକ୍ତମାନେ ସମସ୍ତେ ନୃତ୍ୟ କରୁଛନ୍ତି। ଇଏ ହେଉଛି କୃଷ୍ଣ କନସିୟସନେସ୍, କୃଷ୍ଣ ଚେତନା ହେଉଛି ଏଇଭଳି ଭାବରେ ଆନନ୍ଦଦାୟକ। କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପ୍ରଭୁ ଉତ୍କୀର୍ତ୍ତନ, ଭଗବାନ ବହୁତ ଜୋରରେ କୀର୍ତ୍ତନ କରୁଛନ୍ତି, ଗାନ କରୁଛନ୍ତି ଏବଂ ନର୍ତ୍ତନ କରୁଛନ୍ତି। ଇଏ ହେଉଛି କୃଷ୍ଣ ଚେତନା, ଇଏ ହେଉଛି ଭକ୍ତି, ବହୁତ ଆନନ୍ଦଦାୟକ। ଭଗବତ ଗୀତା ନବମଧ୍ୟ ଭଗବାନ କହୁଛନ୍ତି ଯେ ସୁସୁଖମ କର୍ତ୍ତୁମ ବୟମ, ଆପଣମାନେ ଯେଉଁମାନେ ଏକାଦଶୀ ବ୍ରତ ପାଳନ କରୁଛନ୍ତି ଏଇଟା ଅନ୍ୟ ଲୋକମାନେ ବି ବହୁତ କଷ୍ଟ କରୁଛନ୍ତି, କିନ୍ତୁ ପ୍ରକୃତରେ ଜଣେ ଆନନ୍ଦ ଅନୁଭବ କରୁଛି, ବ୍ରହ୍ମସୁଖ ଅନୁଭବ କରୁଛି, ଆନନ୍ଦ ଅନୁଭବ କରୁଛି। ଏ ଯେଉଁ ତପସ୍ୟା, ସେଥିପାଇଁ ଋଷଭଦେବ କହୁଛନ୍ତି ତପସ୍ୟା ଦ୍ୱାରା କ'ଣ ହେଉଛି? ବ୍ରହ୍ମସୁଖ ଅନନ୍ତ, ଅନନ୍ତ ସୁଖ ପ୍ରାପ୍ତ ହେଉଛନ୍ତି। ଜଣେ ସବୁକିଛି ଭୁଲି ଯାଉଛି ଯେ ସେ ନୃତ୍ୟ କରୁଛି, ଆମେ ସବୁ ସଣ୍ଡେ ବିଭିନ୍ନ ସଣ୍ଡେ ଆମେ ଗତକାଲି କରିଥିଲୁ, ଝାରପଡ଼ା ଜେଲ୍ ଅଛି, ସେ ପାଖରେ ଗୋଟେ ଅଛି ନିକେତନ, ସେ ହେଉଛି ଶିକ୍ଷାନିକେତନ ଗୋଟେ ରହିଛି, ସେଠି ଆମେ ଯେଉଁମାନେ କଏଦୀମାନେ ସବୁ ଅଛନ୍ତି, କଏଦୀମାନେ ସବୁ ତ ରହିଲେ ଜୀବନ ସାରା ଲାଇଫ୍ ଇମ୍ପ୍ରିଜନମେଣ୍ଟ ସେମାନେ ପାଇଲେ, ତାଙ୍କର ଘରେ ପିଲାମାନେ ସବୁ ଅବହେଳିତ ହେଉଥିଲେ, ତେଣୁ ସେ ପିଲାମାନଙ୍କୁ ନେଇକି ମମତାମୟୀ ମମତାମୟୀ ଆଦର୍ଶ ଶିକ୍ଷାନିକେତନ, ସେ ପିଲାମାନଙ୍କୁ ନେଇକି ସେଠି ସବୁ ରଖାହେଇଛି। ସେମାନେ ସବୁ ବିଭିନ୍ନ ସ୍କୁଲରେ ଯାଇ ପଢ଼ୁଛନ୍ତି, ସେ ପାଠ ପଢ଼ି ଆମେ ଗତକାଲି ସଣ୍ଡେରେ ସେଇଠି ପ୍ରୋଗ୍ରାମ କରିଥିଲୁ ଭୁବନେଶ୍ୱରରେ, ଆମର ସଣ୍ଡେରେ ବିଭିନ୍ନ ଜାଗାରେ ସବୁ ପ୍ରୋଗ୍ରାମ ହୁଏ, କାଲି କରିଥିଲୁ ସେଇଠି। ଯେଉଁ ଆମେ ଯେତେବେଳେ କୀର୍ତ୍ତନ କଲୁ, ଭଗବାନ ନାମ କୀର୍ତ୍ତନ କଲୁ, ସେମାନେ ସବୁ ପିଲାମାନେ ସବୁ ନୃତ୍ୟ କଲେ, ନୃତ୍ୟ କଲେ ଆମ ସାଙ୍ଗରେ ସବୁ। ତେଣୁ ଇଏ ହେଉଛି ଯେଉଁ ଭଗବାନଙ୍କର ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେତେବେଳେ ସେମାନେ ମତ ହେଇଯାଉଛନ୍ତି, ସେମାନେ ମଧ୍ୟ ପାଗଳ ହେଇଯାଉଛନ୍ତି। କିନ୍ତୁ ଏଇ ଯେଉଁ ନିଶା ଯେତେବେଳେ ଜଣେ ସେବନ କରୁଛି, ସେ ଯେଉଁ ପାଗଳ ହେଉଛି ସେ କିଛି କାଳ ପାଇଁ ହେଉଛି, କିନ୍ତୁ ଯେତେବେଳେ ନିଶାର ଇମ୍ପାକ୍ଟ ଚାଲିଯାଉଛି ସେତେବେଳେ ସେ ପୁଣି ନର୍ମାଲ ଭଳି ଜୀବନଯାପନ କରୁଛି, ସରିଯାଉଛି। କିନ୍ତୁ ଇଏ ଯେଉଁ ନିଶା ଭଗବାନ କଥା ଅମୃତରେ ଯେଉଁ ନିଶା ରହିଛି, ସେ ନିଶା ଦ୍ୱାରା ସେ କେତେବେଳେ ଭବସାଗର ପାର ହେଇଯାଉଛି ଜାଣିପାରୁନାହାନ୍ତି। ଧ୍ରୁବ ମହାରାଜ ସେ କଥା କହୁଛନ୍ତି, ତାଙ୍କ ସ୍ତୁତିକୁ ଭଗବାନଙ୍କୁ 12 ସ୍ତୁତି କରିଛନ୍ତି, 12 ଶ୍ଳୋକରେ ଚତୁର୍ଥରେ ବର୍ଣ୍ଣନା କରି ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭକ୍ତି ମୋହୁ ପ୍ରଭାତାଂ ତୈମି ପ୍ରସଙ୍ଗା, ଭଗବାନଙ୍କର ଭକ୍ତ ଯେଉଁମାନେ ଭଗବାନ ତାଙ୍କୁ ପଚାରିବେ ତୁମେ କ'ଣ ଚାହୁଁଛ ମୋଠୁ, ସେ କହିବେ ମୋର କିଛି ଦରକାର ନାହିଁ। ଭଗବାନ ଭକ୍ତ ଯେଉଁମାନେ ଭଗବାନ ଭକ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କର ସବୁ କାମନା ଥାଏ, କିନ୍ତୁ ଭଗବାନ ଭକ୍ତ ହେଇଗଲା ପରେ ତାଙ୍କର ସମସ୍ତ ସ୍ୱାମୀ କୃପାତସ୍ମିନ୍ ବରଂ ନ ଯାଉଛି। ଧ୍ରୁବ ମହାରାଜ କହୁଛନ୍ତି ମୁଁ କୌଣସି ମୋର ବର ଆବଶ୍ୟକତା ନାହିଁ, ସେ କହୁଛନ୍ତି ମୁଁ ଏଇଭଳି ମୋତେ କୃପା କରନ୍ତୁ, ମୁଁ ଏଇଭଳି ଭାବରେ ସ୍ଥାନରେ ରୁହେ ଯେଉଁଠି ସବୁବେଳେ ଭକ୍ତି ଚାଲିଛି। ଭକ୍ତି ମୁହୁ ପ୍ରଭତା ତୈମି ପ୍ରସଙ୍ଗା, ଭଗବାନ ପ୍ରସଙ୍ଗ, ଏ ଋଷଭଦେବ ଇଏ ଭଗବାନଙ୍କର ଜଣେ ଅବତାର, ଏ ଭଗବାନ ପ୍ରସଙ୍ଗ ବି ଚାଲିଛି, ତେଣୁ ଏହି ସ୍ଥାନକୁ ସେ କାମନା କରୁଛନ୍ତି। ଧ୍ରୁବ ମହାରାଜ ଏଇଭଳି ସତ୍ସଙ୍ଗ ମୋତେ ପ୍ରଦାନ କରନ୍ତୁ ଯେଉଁଠି ସବୁବେଳେ ଭକ୍ତିର ଲତା, ଭକ୍ତିର ସ୍ରୋତ ପ୍ରଭାବିତ ହେଉଥିବ। ଭକ୍ତି ମୁହୁ ପ୍ରଭତାନ ତୈମି ପ୍ରସଙ୍ଗା, ଭୂୟା ଦନନ୍ତ ମହତା ଅମଳାଶୟାଣ, ଭଗବାନ କଥା ଯେତେବେଳେ ଭଗବାନଙ୍କ ଭକ୍ତମାନଙ୍କ ମୁଖରୁ ଆସେ ସିଏ ହେଉଛି ଅମୃତ, ତେଣୁ ସେ ଅମୃତ ଯେଉଁମାନେ ପାଳନ କରୁଛନ୍ତି ଜେନାନନ୍ଦସ୍ୟ ଉର୍ବଣ ଉର୍ବସନ୍ ଭବାବ୍ଧି। ଏ ଯେଉଁ ଭବସାଗର, ଭବସାଗର ବହୁତ କଷ୍ଟ, ତ୍ରିତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, ଆଦି ଭୌତିକ, ଆଦି ଦୈବିକ, ଆଧ୍ୟାତ୍ମିକ, ଏହି ପ୍ରକାର ଅନେକ ପ୍ରକାର କଷ୍ଟ ରହିଛି ବୌଦ୍ଧ ଜଗତରେ, କିନ୍ତୁ ସେମାନେ ସେଇଟାକୁ ଅନୁଭବ କରୁନାହାନ୍ତି। ସେ ସେମାନେ ନିଶାଗ୍ରସ୍ତ ହେଇଛନ୍ତି। ନିଶ୍ଚେ ଭଗବତ ଗୁଣ କଥା ଆମର ପାନ ମତ, ଗୁଣ କଥାରେ ଯେଉଁମାନେ ମତ ହେଇକି ରହିଛନ୍ତି ସେମାନେ ଏଇ ଯେଉଁ ଭୌତିକ ଜଗତର ଦୁଃଖକୁ ଭୁଲି ଯାଉଛନ୍ତି, ତାଙ୍କ ସେମାନେ ଜାଣିପାରୁନାହାନ୍ତି। ଭଗବତ ଗୀତାରେ ମଧ୍ୟ ଷଷ୍ଠ ଅଧ୍ୟାୟ ଭଗବାନ କହିଛନ୍ତି ଯେ ଜନ୍ମଦ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତ ଯସ୍ମିନ୍ ସ୍ଥିତ ନା ଦୁଃଖେନ ଗୁରୁଣା ବିଚାରତେ। ଯେଉଁମାନେ ଭଗବାନ ଭକ୍ତି ପ୍ରାପ୍ତ ହେଇଛନ୍ତି ସେ ଯେତେବେଳେ ଦୁଃଖ ଆସିଲେ ମଧ୍ୟ ସେମାନେ ବିଚଳିତ ହୁଅନ୍ତିନି। ଦ୍ରୌପଦୀ ଯେତେବେଳେ ଦୁଃଶାସନ ତାଙ୍କୁ ଉଲଗ୍ନ କରିବା ପାଇଁ ଚେଷ୍ଟା କରୁଛି ସେତେବେଳେ ସେ ଭଗବାନଙ୍କ ଶରଣ ଯାଇଛନ୍ତି। ତାଙ୍କର ଗୁରୁ ବଶିଷ୍ଠ ତାଙ୍କୁ କହିଥିଲେ ଯେ ତମେ ଯେତେବେଳେ ଦୁଃଖ ଆସିବ ସେତେବେଳେ ତମେ ଭଗବାନଙ୍କ ଶରଣ ଯାଅ, ଭଗବାନ ତୁମକୁ ରକ୍ଷା କରିବେ। ତେଣୁ ସେହିଭଳି ଭାବରେ ଆମମାନଙ୍କର ମଧ୍ୟ ଆମେ ଯେତେ ଦୁଃଖ କଷ୍ଟ ଆସିବ ଆମେ ଯଦି ଭଗବାନଙ୍କର ନାମ ନେବା ତାହେଲେ ଆମେ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ପାଇପାରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ। ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜଙ୍କୁ ଯେତେବେଳେ ପ୍ରଶ୍ନ ପଚାରିଥିଲେ ପ୍ରଭୁପାଦ ମହାରାଜ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା ସେ ପ୍ରଶ୍ନର ଉତ୍ତର ଦେଇଥିଲେ। ତେଣୁ ଇଏ ସବୁ ରହିଛି ଆମର ଜୀବନ ଉଦ୍ଦିଷ୍ଟ ହେଉଛି ଏଇଥିପାଇଁ, କିନ୍ତୁ ଲୋକମାନେ ସେଇଟା କରିପାରୁନାହାନ୍ତି। ତେଣୁ ସେତେ ଯେ ଆମର କେତେବେଳେ ଗୋଟେ ଆଉ 10 ମିନିଟ୍ ଭିତରେ ସାରିବ। ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଏଇ ଆତ୍ମତତ୍ଵ ବିଷୟରେ ଜିଜ୍ଞାସା ଆମେ ହେଉନି ସେତେ ଦିନ ପର୍ଯ୍ୟନ୍ତ ଆମେ ଯାହା କରିଲେ ମଧ୍ୟ ଯେତେ ସଫଳତା ପ୍ରାପ୍ତ ହେଲେ ମଧ୍ୟ ସେସବୁ ବିଫଳ। ଋଷଭଦେବ ଏ କଥା କହୁଛନ୍ତି, ପରାମବସ୍ଥାବଦ ଅବୋଧ ଯାତ ଯାବତ୍ ନ ଜିଜ୍ଞାସ ସେଟା ଆତ୍ମତତ୍ଵ। ଆତ୍ମତତ୍ଵ ବିଷୟରେ ଜିଜ୍ଞାସା କରିବା ହେଉଛି ମାନବ ଜୀବନ ଲକ୍ଷ୍ୟ। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନମ୍ ଜ୍ଞାନେନ ତତ୍ତ୍ୱଦର୍ଶିନ। ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଆମକୁ ଯିବାକୁ ପଡ଼ିବ, ତାଙ୍କ ପାଖରେ ଶରଣପନ୍ନ ହୋଇ ତାଙ୍କୁ ପ୍ରଣାମ କରି ତାଙ୍କୁ ସେବା କଲେ ତାଙ୍କୁ ପ୍ରଶ୍ନ ପଚାରିକରି ଆମେ ଏହି ଜ୍ଞାନକୁ ପ୍ରାପ୍ତ ହେବା। ତେଣୁ ଏହି ଆତ୍ମତତ୍ତ୍ୱ ବିଷୟରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେବେ ସେମାନେ ତାଙ୍କର ଜୀବନର ସମସ୍ୟାର ସମାଧାନ କରିପାରିବେ। ଜୀବନର ସମସ୍ୟାର ସମାଧାନ ସମସ୍ୟା କ'ଣ? ଭଗବତ ଗୀତାରେ ଭଗବାନ କହୁଛନ୍ତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶାନ ଦର୍ଶନ। ପ୍ରଭୁପାଦ ମହାରାଜ କହନ୍ତି ଇଏ ହେଉଛି ବୈଜ୍ଞାନିକ ପାଇଁ ଗୋଟେ ଚ୍ୟାଲେଞ୍ଜ ଭଗବାନଙ୍କର। ବୈଜ୍ଞାନିକମାନେ ଯେତେ ଉନ୍ନତି କଲେ ମଧ୍ୟ ଯେତେ ଗବେଷଣା କଲେ ମଧ୍ୟ ଏଇ ଯେଉଁ ମୂଳ ସମସ୍ୟା ରହିଛି ଭୌତିକ ଜଗତର, ଜଣେ ଜନ୍ମ ହେବ ମୃତ୍ୟୁବରଣ କରିବ ଏବଂ ବାର୍ଦ୍ଧକ୍ୟ ପ୍ରାପ୍ତ ହେବ ଏବଂ ବିଭିନ୍ନ ପ୍ରକାର ରୋଗ ରହିଛି, ଏ ଚାରୋଟି ହେଉଛି ପ୍ରକୃତ ସମସ୍ୟା। ତେଣୁ ଏହି ଚାରୋଟି ସମସ୍ୟାର କେମିତି ସମାଧାନ ହେବ ନା ମାନ ଉପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନା ପୁମତି ମହାତ୍ମାନ ସିଦ୍ଧି ପରମାନ୍ଵତା। ଆମେ ଯଦି ଭଗବାନଙ୍କ ଶରଣରେ ଯିବା ଏହି ଆତ୍ମତତ୍ତ୍ୱ ବିଷୟରେ ଜିଜ୍ଞାସା କରି ଅନ୍ତିମରେ ଆମେ ଜାଣିବା ଭଗବାନ ସବୁକିଛିର ମୂଳ, ପ୍ରକୃତ ଜ୍ଞାନୀ ହେଉଛି ସିଏ। ପ୍ରପଦମାନେ ତାଙ୍କ ଭାବାର୍ଥ କଥା କହୁଛନ୍ତି ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ ବାସୁଦେବ ସରମିତି ସ ମହାତ୍ମା ସୁଦୁର୍ଲଭ। ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି, ଯେଉଁମାନେ ଭଗବାନଙ୍କ ନାମ ନେଉଛନ୍ତି ସେମାନେ ହେଉଛନ୍ତି ମହାତ୍ମା, ସେଭଳି ମହାତ୍ମା ବହୁତ ଦୁର୍ଲଭ। ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଏଇ ଯେଉଁ ଭୌତିକ ଜଗତର ସମସ୍ୟା ରହିଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଇଟାକୁ ସେମାନେ ସମାଧାନ କରିପାରିବେ, ଏମାନେ ସେଇଟାକୁ ପ୍ରାପ୍ତ ହେବେ ନାହିଁ। ସେମାନେ ଭଗବାନ ଧାମକୁ ଯିବେ ଯେଉଁଠି ଏସବୁ ସମସ୍ୟା ନାହିଁ, ବୈକୁଣ୍ଠ କୌଣସି ଦୁଃଖ ନାହିଁ, ଆନନ୍ଦ ଆନନ୍ଦ ହିଁ ଆନନ୍ଦ ସେଠି। ତେଣୁ ଆମର ଋଷଭଦେବ ତାଙ୍କ ପୁତ୍ରମାନଙ୍କୁ ଏଇଭଳି ଭାବରେ ଅନେକ ଶିକ୍ଷା ଦେବେ। ତେଣୁ ଏହି ଶିକ୍ଷାରେ ଋଷଭଦେବ କହୁଛନ୍ତି ଯେ ପରାଭବ ସ୍ଥାବତ ଅବୋଧ ଜାତ, ଯଦି ଆମେ ଆତ୍ମତତ୍ତ୍ୱ ବିଷୟରେ ଜିଜ୍ଞାସା କରୁନେ ତାହେଲେ ଆମେ ଯାହା ସବୁ କରୁଛୁ ସବୁ ବିଫଳ ହେଇଗଲା। ମୃତ୍ୟୁ ସମୟରେ ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇଏ ସଂସାରେ ବହୁ ଦୁସ୍ତାରେ କୃପା ପାରେ ପାହି ମରାରେ ଶଙ୍କରାଚାର୍ଯ୍ୟ ମୁଦ୍ରରେ ବର୍ଣ୍ଣନା କରିଛନ୍ତି। ପୁଣି ଆମେ ଜନ୍ମ ନେବାକୁ ପଡ଼ିବ, ପୁଣି ମୃତ୍ୟୁବରଣ କରିବାକୁ ପଡ଼ିବ, ପୁଣି ଦୁଃଖ କର୍ମାତ୍ମକ ଦେହ ଶରୀର ବନ୍ଧ ଇଏ ହେଉଛି କର୍ମାତ୍ମକ। ଏଇ ଯେଉଁଭଳି ଭାବରେ କାମ କରିବା ସାଧାରଣତଃ ଲୋକମାନେ ପ୍ରଭୁପାଦ ମହାରାଜଙ୍କ ଭାବାର୍ଥରେ କହୁଛନ୍ତି, ସାଧାରଣତଃ ଲୋକମାନେ ଭାବନ୍ତି ଆମେ ଇସ୍କନ ଯିବା କ'ଣ ଦରକାର, ଆମେ ସତ୍ସଙ୍ଗ କରିବା କ'ଣ ଦରକାର, ଆମେ ପୁଣ୍ୟ କାର୍ଯ୍ୟ କରିବା ପାପ କାର୍ଯ୍ୟ କରିବାନି ତାହେଲେ ଅସୁବିଧା କ'ଣ? ଅସୁବିଧା ହେଉଛି ଏଇଟା, ପୁଣ୍ୟ କାର୍ଯ୍ୟ କଲେ ସେଇ କର୍ମବନ୍ଧନ ରହିଛି, କର୍ମବନ୍ଧନ ରହିଛି। ପାପ କାର୍ଯ୍ୟ କଲେ ତ ନିଶ୍ଚିନ୍ତ ଭାବେ ଦୁଃଖ ପ୍ରାପ୍ତ ହେବେ, ପୁଣ୍ୟ କାର୍ଯ୍ୟ କଲେ ଯଦିଓ କିଛି ସୁଖ ପ୍ରାପ୍ତ ହେବେ କିନ୍ତୁ ସେଇ ଭୌତିକ ଜଗତରେ ହିଁ ଦୁର୍ଗ ଆବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତୀନ ଅର୍ଜୁନ, ବ୍ରହ୍ମଲୋକ ଗଲେ ମଧ୍ୟ ସେଇଠି ମୃତ୍ୟୁ ରହିଛି। ତେଣୁ ଜଣେ ଭଗବାନଙ୍କର ଭକ୍ତଙ୍କର ସଙ୍ଗ ଲାଭ ନ କରିବା ପର୍ଯ୍ୟନ୍ତ, ଆତ୍ମତତ୍ତ୍ୱ ଜିଜ୍ଞାସା ତାଙ୍କଠାରୁ ନ କରିବା ପର୍ଯ୍ୟନ୍ତ ସେ ଯାହା କୌଶଳ କରିବେ ସବୁ କିଛି ବିପଦ। ପୁଣ୍ୟକର୍ମ କଲେ ମଧ୍ୟ ସେ କର୍ମର ଫଳ କିଛି ନାହିଁ, ଲାଭ ନାହିଁ କିଛି। ପୁଣ୍ୟକର୍ମ ଭୋଗ କରିବା ପାଇଁ ତାଙ୍କୁ ପୁଣି ଜୀବନ ଧାରଣ କରିବାକୁ ପଡ଼ିବ, ଯେଉଁ ଜୀବନ ଧାରଣ କଲେ ତାଙ୍କୁ ଜନ୍ମମୃତ୍ୟୁ ଜରାବାଦୀ ଭୋଗ କରିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ସେ ଅନେକ ଶିକ୍ଷା ଏଇ ଭାରତ ପଞ୍ଚମ ସନ୍ଦ ପଞ୍ଚମ ଅଧ୍ୟାୟରେ ତାଙ୍କର ପୁତ୍ର ମାନଙ୍କୁ ସବୁ ଶିକ୍ଷା ପ୍ରଦାନ କରୁଛନ୍ତି। ତେଣୁ ଇଏ ଆମ ପ୍ରତି ମଧ୍ୟ ଶିକ୍ଷା, ଖାଲି ତାଙ୍କ ପିଲାମାନଙ୍କୁ ଦେଇଛନ୍ତି ତା ନୁହଁ, ଇଏ ଆମ ପାଇଁ ଶିକ୍ଷା। ଆମେ ଯଦି ଭଗବାନଙ୍କ ଶରଣରେ ନ ଯିବା, ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ନ ଯିବା, ଭଗବାନଙ୍କ ଶରଣରେ ନ ଯିବା, ତାହେଲେ ଆମେ ଏଇଭଳି ଭାବରେ ଦୁଃଖ କଷ୍ଟ ଭୋଗ ଚାଲୁଥିବା କର୍ମାତ୍ମାଙ୍କ ଦେହ ସରଣ, ପୁଣି ଜନ୍ମ ପ୍ରାପ୍ତ ହେବା, ପୁଣି ମୃତ୍ୟୁ ପ୍ରାପ୍ତ ହେବା, ପୁଣି ଜନନୀ ଗର୍ଭରେ ଚଟରେ ସହନ କରିବା। ତେଣୁ ଇଏ ସଂସାରରେ ବହୁତ ଦୁସ୍ତରରେ, ଏ ସଂସାରରେ ବହୁତ ପାରିବାଟ ଦୁସ୍ତର, ପାର ହେଇପାରିବେନି, କିନ୍ତୁ କୃପା ପାରେ ପାହି ମୁରାରେ, ଯଦି ମୁରାରୀ ଭଗବାନଙ୍କର ଆଶ୍ରୟ ନେବା ତାହେଲେ ତାଙ୍କ କୃପାରୁ ଆମେ ଏ ଭବସାୟକୁ ପାର ହୋଇପାରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାହି ଗୋତମାନନ୍ଦେ
ପ୍ରଭୁ କି
ଜୟ ଶ୍ରୀ ଗୋପାଳ। ଆଜିର ଏକାଦଶୀ ତିଥି ଯେଉଁ ରହିଛି, ଆଜିର ଏକାଦଶୀ ତିଥି ଯେଉଁ ରହିଛି ଆପଣମାନେ ପାଳନ କରୁଛନ୍ତି, ଇଏ ହେଉଛି ଭାଦ୍ର ମାସ କୃଷ୍ଣପକ୍ଷ ଏକାଦଶୀ, ନାଇଁ କି ଭାଦ୍ର ମାସ ଆଷାଢ଼ ଯୋଗିନୀ ହଁ ସରି ଆଉ ପରଟା ହେଉଛି ଆପଣଙ୍କର ବଡ଼ ଏକାଦଶୀ, ନାଇଁ କି ଏଇଟାକୁ ସାଧାରଣତଃ ବେଶୀ ଇଏ ପାଳନ କରୁନାହାନ୍ତି। ବଡ଼ ଏକାଦଶୀରେ ଆମର ବେଶୀ ଭକ୍ତ ଆସୁଛନ୍ତି, ସବୁ ବଡ଼ ଏକାଦଶୀ କଳମ୍ପୁର ଯାହା ହଉ, ଇଏ ହେଉଛି ଆଷାଢ଼ ମାସର କୃଷ୍ଣପକ୍ଷର ଏକାଦଶୀ, ଆର ମହାତ୍ମା ଏକାଦଶୀ ବ୍ରତରେ ରହିଛି, ଆମେ କିଷନ ପାଠ କରିବା। ଆପଣମାନେ ଏକାଦଶୀ ତିଥି କରିଛନ୍ତି, ଏକାଦଶୀ ତିଥିର ଫଳ କ'ଣ? ଯୁଧିଷ୍ଠିର ପଚାରିଲେ, ହେ ବାସୁଦେବ, ଆଷାଢ଼ ମାସର କୃଷ୍ଣପକ୍ଷର ଏକାଦଶୀ ମହାତ୍ମା କୃପାପୂର୍ବକ ବର୍ଣ୍ଣନା କରନ୍ତି। ତେଣୁ ଭଗବାନ କହୁଛନ୍ତି, ଏ ରାଜା, ସର୍ବପାପ ନାଶକ ଓ ମୁକ୍ତି ପ୍ରଦାୟକ ଏହି ଉତ୍ତମ ବ୍ରତର କଥା କହୁଛି, ଶ୍ରବଣ କର। ଆଷାଢ଼ ମାସର କୃଷ୍ଣପକ୍ଷ ଏକାଦଶୀ ଯୋଗିନୀ ନାମରେ ବିଖ୍ୟାତ, ମହାପାତକ ନାଶିନୀ ଏହି ତିଥି ଭବସାଗରରେ ପତିତ ମାନବମାନଙ୍କର ଉଦ୍ଧାରର ଏକମାତ୍ର ଉପାସ ରୂପ ଏବଂ ବ୍ରତ ପାଳନକାରୀଙ୍କର ପକ୍ଷରେ ସର୍ବଶ୍ରେଷ୍ଠ ବ୍ରତ ବୋଲି ପ୍ରସିଦ୍ଧ। ଏହି ପ୍ରସଙ୍ଗରେ ତୁମକୁ ଏକ ପବିତ୍ର ପୌରାଣିକ କାହାଣୀ କହୁଛି, ଯେ ଅଳପା ନଗରରେ ଶିବଭକ୍ତି ପରାୟଣ କୁବେର ନାମକ ଏକ ରାଜା ନରପତି ଥିଲେ। ତାଙ୍କର ହେମମାଳୀ ନାମକ ଏକ ଫୁଲ ତୋଳିବା ମାଳି ଥିଲା। ସେ ପ୍ରତିଦିନ ଶିବ ପୂଜା ନିମିତ୍ତ ମାନସ ସରୋବରରୁ ଫୁଲ ତୋଳି ଯକ୍ଷରାଜ କୁବେରକୁ ଦିଏ। ଦିନେ ପୁଷ୍ପ ଚୟନ କରୁ କରୁ ପତ୍ନୀ ପ୍ରେମାରସକ୍ତ ହୋଇ ରାଜଭବନକୁ ଗଲା ନାହିଁ। ଦ୍ୱିପ୍ରହର ସମୟ ଅତୀତ ହେଲା, ଅର୍ଚ୍ଚନାର ସମୟ ଅତିବାହିତ ହୋଇଚାଲିଲା। ତେଣୁ ରାଜା କ୍ରୋଧ ହୋଇ ମାଳିର ବିଳମ୍ବର କାରଣ ଅନୁସନ୍ଧାନ କରିବା ନିମିତ୍ତ ଏକ ଦୂତ ପଠାଇଲେ। ଦୂତ ଆସି ରାଜାଙ୍କୁ କହିଲା, ସେ ସ୍ୱେଚ୍ଛାକ୍ରମେ ସ୍ତ୍ରୀ ସହିତ ରତି କ୍ରୀଡ଼ାରେ ରତ। ଶ୍ରୀକୃଷ୍ଣ କହିଲେ, ଧନଶାଳୀ କୁବେର ଦୂତବାକ୍ୟ ଶ୍ରବଣ କରି ଅତିଶୟ କ୍ରୋଧିତ ହୋଇ ତାକୁ ଆହ୍ୱାନ କଲେ। ମାଳି କୁବେରଙ୍କ ପୂଜା ସମୟ ଅତୀତ ହୋଇଛି ଜାଣି ଅତ୍ୟନ୍ତ ବିତତ୍ତ ଅବସ୍ଥାରେ ରାଜାଙ୍କ ନିକଟରେ ଉପସ୍ଥିତ ହେଲା। କୁବେର ତାହାକୁ ଦେଖିବା ମାତ୍ରେ କ୍ରୋଧବଶତଃ ନୟନ ଦେବକୁ ରଞ୍ଜିତ କରି ଅଧର ଦୋଷକୁ କମ୍ପିତ କରି କହିଲେ, ହେ ଶ୍ରୋତାଧ୍ନ ପାପିଷ୍ଟ ଦୁରାଚାର, ତୁ ଦେବପୂଜାରେ ପୁଷ୍ପ ଆଣିବାର ଅବଜ୍ଞା ପ୍ରଦର୍ଶନ କରିଛୁ, ଏଣୁ ତୁରନ୍ତ ପତ୍ନୀ ସହିତ ସ୍ୱର୍ଗରୁ ଅଧିପତି ପ୍ରାପ୍ତ ହୋଇ ଶ୍ୱେତ ପ୍ରଭୃତି 18 ପ୍ରକାର କୁଷ୍ଠରୋଗ ଜନିତ ଦୁଃସହ ଯନ୍ତ୍ରଣା ଭୋଗ କର। ଶ୍ରୀକୃଷ୍ଣ କହିଲେ, କୁବେରଙ୍କର ଏହି ଅଭିଶାପରେ ହେମମାଳୀ ସ୍ୱର୍ଗପୃଷ୍ଟ ହୋଇ ଦୀର୍ଘକାଳ ପର୍ଯ୍ୟନ୍ତ କୁଷ୍ଠରୋଗ ଭୋଗ କରିବାକୁ ଲାଗିଲା। ରୋଗ ଯନ୍ତ୍ରଣା ଯୋଗୁଁ ଦିନେ ବା ରାତ୍ରିରେ କୌଣସି ସମୟରେ ସୁଖ ଅନୁଭବ କରିପାରିଲା ନାହିଁ। ଏହିପରି ଭାବରେ ଶୀତ ଗ୍ରୀଷ୍ମର ଉତ୍କଟ ବେଦନାରେ ବହୁ କଷ୍ଟରେ ଜୀବନଯାପନ କରିବାକୁ ଲାଗିଲା। କିନ୍ତୁ ଦୀର୍ଘକାଳ ପର୍ଯ୍ୟନ୍ତ ମାଳୀ ମହାଦେବଙ୍କର ଅର୍ଚ୍ଚନା ପୁଷ୍ପ ସଂଗ୍ରହ ଫଳରେ ଶାପଗ୍ରସ୍ତ ହେଲେ ମଧ୍ୟ ବୈଷ୍ଣବ ପ୍ରଭୁ ଶିବଙ୍କୁ ସ୍ମରଣ କରିବା ବିସ୍ମୃତ ହୋଇନାହାନ୍ତି। ଦିନେ ମାଳୀ ପତ୍ନୀ ସହିତ ଭ୍ରମଣ କରିକରି ହିମାଳୟ ପ୍ରଦେଶରେ ଶ୍ରୀ ମାର୍କଣ୍ଡେୟ ଋଷିଙ୍କର ଆଶ୍ରମରେ ଉପସ୍ଥିତ ହେଲା। କୁଷ୍ଠରୋଗ ପୀଡ଼ିତ ଓ କମ୍ପିତ ଦେହ ଓ ସପତ୍ନୀ ହେମମାଳିକୁ ଦେଖି ଶ୍ରୀ ମାର୍କଣ୍ଡେୟ ଋଷି ତାକୁ ପଚାରିଲେ, ତୁମେ କାହା କର୍ତ୍ତୁକ ଓ କିପରି ଏ ପ୍ରକାର କୁଷ୍ଠରୋଗ ଗ୍ରସ୍ତ ହୋଇଛ? ସେ ଉତ୍ତର ଦେଲା, ହେ ମୁନିବର, ରାଜା ଧନନ୍ଦ କୁବେରଙ୍କର ମୁଁ ସେବକ ବା ଚାକର ଥିଲି। ମୋର ନାମ ହେମମାଳୀ। ମୁଁ ପ୍ରତ୍ୟେକ ମାନସ ସରୋବରରୁ ପୁଷ୍ପ ଚୟନ କରି ଶିବ ପୂଜା ନିମିତ୍ତ ରାଜାଙ୍କୁ ତାହା ଅର୍ପଣ କରୁଥିଲି, କିନ୍ତୁ ଦୁର୍ଭାଗ୍ୟବଶତଃ ଦିନେ ପତ୍ନୀର ମନୋରଞ୍ଜନାର୍ଥେ କାମାସକ୍ତ ଅବସ୍ଥାରେ ଅଜ୍ଞାନତାବଶତଃ ପୁଷ୍ପ ଅର୍ପଣରେ ବିଳମ୍ବ ହୋଇଥିବାରୁ ପ୍ରଧାନତଃ ନୃପତି କର୍ତ୍ତୃକ ଅଭିଶପ୍ତ ହୋଇ ଏ ପ୍ରକାର ଦୁର୍ଦ୍ଦଶାଗ୍ରସ୍ତ ହୋଇଅଛି। ପରୋପକାର ହିଁ ସଜ୍ଜନମାନଙ୍କର ସ୍ୱାଭାବିକ ଧର୍ମ। ହେ ଋଷି ଶ୍ରେଷ୍ଠ, ମୋତେ ଅତ୍ୟନ୍ତ ଅପରାଧ ଜ୍ଞାନରେ ମୋ ପ୍ରତି ଆପଣ ପ୍ରସନ୍ନ ହୁଅନ୍ତୁ। ଦୟାର୍ଦ୍ର ଚିତ୍ର ମାର୍କଣ୍ଡ ମୁନି କହିଲେ, ହେ ମାଳିନ, ତୁମର ମଙ୍ଗଳ ନିମିତ୍ତ ଶୁଭଫଳପ୍ରଦ ଗୋଟିଏ ବ୍ରତ ଉପଦେଶ କହୁଅଛି, ତା ଶ୍ରବଣ କର। ଆଷାଢ଼ ମାସର କୃଷ୍ଣ ପକ୍ଷରେ ଯୋଗିନୀ ନାମକ ଏକାଦଶୀ ବ୍ରତ ଭକ୍ତିଭାବରେ ପାଳନ କର। ଏହି ପୁଣ୍ୟବ୍ରତ ପ୍ରଭାବରେ 18 ପ୍ରକାରର କୁଷ୍ଠ ବ୍ୟାଧିରୁ ମୁକ୍ତ ହେବ। ଶ୍ରୀକୃଷ୍ଣ କହିଲେ, ଋଷିଙ୍କର ଉପଦେଶ ବାକ୍ୟ ଶ୍ରବଣ କରି ମାଳି ତାଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ କଲା। ପରେ ସାତିଶୟ ଆନନ୍ଦ ସହକାରେ ସେହି ଆଦେଶ ଅନୁସାରେ ନିଷ୍ଠାର ସହିତ ଯୋଗିନୀ ବ୍ରତ ପାଳନ କରି ସମସ୍ତ ପ୍ରକାର ରୋଗମୁକ୍ତ ହେଲା ଏବଂ ପତ୍ନୀ ସହିତ ସୁଖରେ ଜୀବନଯାପନ କରିବାକୁ ଲାଗିଲା। ହେ ଯୁଧିଷ୍ଠିର, ଏହିପରି ବ୍ରତ ପାବସର ମହାତ୍ମା କୀର୍ତ୍ତନ କଲି। ଏହି ବ୍ରତ ପାଳନ କରି 88,000 ବ୍ରାହ୍ମଣ ଭୋଜନର ଫଳ ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ଏହି ମହାପାପନାଶିନୀ ଓ ପୁଣ୍ୟ ଫଳ ଦାୟୀକି ଯୋଗିନୀ ଏକାଦଶୀର କଥା ପାଠ ଓ ଶ୍ରବଣ କରିବେ, ସେ ସର୍ବ ପାପରୁ ମୁକ୍ତ ହେବେ। ଜୟ ଯୋଗିନୀ ଏକାଦଶୀ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଗାଇ ଗୋର। Thank you।